ॐ नमो भगवते वासुदेवाय। श्रीमद् भगवत गीतार कर्मजोग पञ्चम अध्याय मैंने षष्ठ श्लोक श्रवण करथिले, जेउंठे भगवान श्री कृष्ण अर्जुन कहुछन्ति, कारण अर्जुन जो प्रश्न थिला सब कुछ त्याग कर दे ज्ञान साधना करिबा, ब्रह्म को चिंता करिबा भल, इटा भी आपण कहुछन्ति, आ पुणि कर्म रे भी कहुछन्ति, आमे कर्म करिबु किंबा कर्म त्याग करिबु, सन्यास हो क्योंकि जीवर मंगल हम, कारण भगवान प्रवचन देला बेले विभिन्न अधिकारी मान विभिन्न कथा कहुछन्ति, किंतु अर्जुन बुझिबार सेठी त्रुटि रहुछि। भगवान स्पष्ट कर देले, सन्यासस्तु महाबाहु दुखम दुखम आपनम अजोगता, अधिकार न थाई यदि कि सन्यास कर सन्यास नव सन्यास अर्थ हो कर्म को त्याग करिया, बाह्य जो कर्म गुडाक रही संसार जो कर्म गुडा था त्याग कर दिया। साधारण लोक मान जो धारणा गुडा रही कौन संसार कर्म कले बहुत कष्ट, घर द्वार छाड़ दे बाबा जी जीवा बाबा झे बाबाजी लोक मान सन्यास मान लोक मान सन्यास टाइम भाव घर त्याग कर दापर आमर गोटे अधिकार आसगल घर छाड़ मैंने कौन करा कर्म करू ना बस केवल खाइब ओडिया से कहते तुम मटर खाऊ खटर शोच ओडिया लोक मैंने से कहते तुम तो मटर खाई खटर शोच मठर खत रही कथा नुह मठटा जो होती मठरे मठरा मठवास प्रकृत आश्रम नियम हो खट रही भूमि सज्जा करेंगे खट कौट रट रही तो निद बेस हेना भूमि शयन कल भूमि आगुरी सब लोक मैंने जो शयन करते तले चटिया पक शयन करते शयन कर तो निद अटोमेटिक छ घंटा पर सब देहा बथा हो निद बड़े तो निद भांगी जीव সেটাই ভালো অধিকা শোয়া বি আবশ্যক নাই কারণ অধিকা শোলা মানে এগুলো সব দুনিয়া সমস্যা হব প্রভুপাজী মহারাজ সবলে কুহতি মনুষ্যের যদি সবুঠু ওয়েস্ট সময় যাচ্ছে অধিকা নষ্ট সময় যাচ্ছে সেটা গোটে শোবার কোণ করি গোটে অযথা শোলা বেড়ে কোণ না শরীর কাম হচ্ছে না আত্মা কাম হচ্ছে না অন্য উপকার হচ্ছে কিছু নাই কিন্তু শরীর যেহেতু তার গোটে ডিমান্ড রয়েছে শরীর গোটে যা কুহতি তার দাবিদার রয়েছে শরীর পাইছে মানে তাকে ভোক লাগিব শরীর পাইছে মানে তাকে নিদ্রা লাগিব তা কোণ তো অটকে হবনি তো সাধারণ লোক মানকর যে বিচার রয়েছে কোণ না যে সাধু সন্ন্যাসী যা এই ভাল সে কর্ম করা পড়বনি যে সাধু সন্ন্যাসী হওয়া আসতে সে গোটে যোগ কু আসতে সংসার যে সুখটা কু ছাড়তে স্ত্রী পুত্র কন্যা পিতা মাতা ধন এতে যে সুখ রয়েছে সে গোটে ব্রহ্ম সুখ পাই আসতে শরীর সুখর গোটে অধিকা সুখ পাই আসতে মঠকু আসি কোণ ভালো খাওয়া কি মঠকু আসে ভালো রহিয়া কি মঠকু আসি সেটা তো করলে ঘর রইলে ভালো সাধারণ লোকের যে বিচারধারা আমি তো ঘর রইলে তো ভালো ঘরে রইলে এত ভোর কি ডাকুছি তুমি তুমি আটটা উঠলে বি তোমার কাম কলে গলা দেহা বিষটা এটি কটা যায় এটি সে মঠ মন্দির আসছে সাধারণ লোকের ধারণা সন্ন্যাস মানে আমার গোটে সংসার ছাড় দেলু মানে আমার গোটে অধিকার আসিগাল আমি মাগি খাইকি বঞ্চবা আমি কেবল মাগি সে সাধারণ লোক মানে ভাল পাঁচতি বাবাজী মানুষ বাবাজী মানে গোটে প্যারাসাইট সব গোটে খালি মাগুচার সব লোক মাগুচার লোক মানুষ দিও 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 হ্যাঁ ভিক্ষা দিও আমি ভিক্ষা দিও সেটা সন্ন্যাসের অধিকার অছি সন্ন্যাসী কাল মাগি খাইপারিবনি ভিক্ষা মাগিবাটা যে ব্রাহ্মণর বৃত্তি সন্ন্যাসর বৃত্তি দিয়েছে তাকে এইপা দিয়েছে কিন্তু সে মাগি খাইবে কোথায় সে কর্ম কাহি ন করি গোটে জন যুক্তি করিব সন্ন্যাসী তুমি মানে বাবা যে তুমি কাহি কর্ম করবেনি আমি মানে তো কর্ম করছো আমার তো ভক্তি যুগের কর্ম অদি বি কে কহে তুমি কর্ম করু পূর্বকালের লোক মানে সাধু সন্ন্যাসী মানে কর্ম করুনে তাকে যুক্তি কলে বি তার কিছু ভুল নাই সে কর্ম কাহি করুনে তপস্যা করুলে ব্রহ্ম জ্ঞান জ্ঞান প্রাপ্ত হুলে যেমন জন গৃহস্থ গৃহস্থ সমস্যার পড়ি গেলে কোনটা করবি কোনটা ন করবি সে জ্ঞানটা পাইবনি ସେ ଜ୍ଞାନ ପାଇଁ ସେ ସନ୍ନ୍ୟାସ ପାଖକୁ ଯାଉଥିଲା। ତେଣୁ ସନ୍ନ୍ୟାସ ସ୍ୱତନ୍ତ୍ର ଗୋଟିଏ ବ୍ରାହ୍ମଣ ବା ସନ୍ନ୍ୟାସ ଯୋଉ ଡିପାର୍ଟମେଣ୍ଟ ଭଗବାନ ରଖିଛନ୍ତି କେବଳ ଏଥିପାଇଁ, ସେମାନେ ଈଶ୍ୱରଙ୍କର ଯୋଉ ପ୍ରଦତ୍ତ ଜ୍ଞାନ ଗୁଡିକୁ ସବୁବେଳେ ସେ କଲ୍ଟିଭେଟ୍ କରିବେ, ଯାହା କୁହାଯାଏ କଣ, ତାକୁ ସବୁବେଳେ ଶ୍ରଦ୍ଧାୟ କରିବେ, ଜୀବନର ଆଚରଣ କରିବେ, ଅନୁଭବ କରିବେ, ଅନ୍ୟ ଲୋକ ସାହାଯ୍ୟ କରିବେ। ସେ ତାଙ୍କର ମାଗି ଖାଇବାର ଅଧିକାର ଅଛି, ସେ କେତିକି ମାଗିକି ଖାଇବେ, ଯେତିକିରେ ତାଙ୍କର ବ୍ରହ୍ମ ଜ୍ଞାନ ବ୍ରାହ୍ମଣ ଭଗବାନ ଏକାଦଶ ସ୍କନ୍ଦରେ ନାହିଁ ଅଷ୍ଟମ ସ୍କନ୍ଦରେ ବଳି ମହାରାଜଙ୍କ ଚରିତ୍ରରେ ସେ କଥା କହୁଛନ୍ତି। ବ୍ରାହ୍ମଣ ଯଦି ନଷ୍ଟ ହେଇଯିବ, ବ୍ରାହ୍ମଣ ସନ୍ନ୍ୟାସୀ ମାନଙ୍କର ପତନ ହୁଏ, ନଷ୍ଟ ହୁଏ, ଯେମିତି ସେମାନେ ଲୋଭି ହେଇଯାନ୍ତି, ଲାଲଚି ହେଇଯାନ୍ତି, ସନ୍ତୁଷ୍ଟ ରୁହନ୍ତିନି, ସେଠୁ ଅଧିକା ଖାଇବା, ଭଲରେ ରହିବା, ଭଲରେ ସେ ସେ ସେଥିରେ ଆଉ ସନ୍ନ୍ୟାସୀ ମାନଙ୍କର ଜ୍ଞାନ ଆଉ କିଛି ରହିବନି ବା ଭଜନର ବଳ କିଛି ରହିବନି। ହୃଦୟରେ ଯାହାର ଲାଳସା ରହିଲା ତାର ଜ୍ଞାନଟା ତାରଲ୍ୟ ହେଇଯିବ, ତରଳି ଯିବ। ଚାଣକ୍ୟ ସେଟା ଲେଖିଲେ ଅସନ୍ତୁଷ୍ଟ ଦ୍ୱିଜ ନଷ୍ଟା, ସନ୍ତୁଷ୍ଟ ଅଗଣିକା ନଷ୍ଟା। ଯଦି କିଏ ବାରଙ୍ଗନ ଆସି ତାର ଯଦି ଲଜ୍ଜା କରିବ, ଲଜ୍ଜା କଲେ ତା ପେଟ ବି ପୋଷିପାରିବନି। ଆଉ ଅସନ୍ତୁଷ୍ଟ ଦ୍ୱିଜା ନଷ୍ଟା, ସେ ନଷ୍ଟ ହେଇଯିବ, ଗଣିକା ନଷ୍ଟ ହେଇଯିବ। ଆଉ ବ୍ରାହ୍ମଣ ଦ୍ୱିଜ ଯେତେ ଅସନ୍ତୁଷ୍ଟ ରହିଲା, ସାଧୁ ଯଦି ଅସନ୍ତୁଷ୍ଟ ରହିଲା ସେ ନଷ୍ଟ ହେଇଯିବ। ସବୁବେଳେ ଚିନ୍ତା କରିବ ଯାହା ମୋର ହଉଛି ଭଗବାନଙ୍କର ଇଚ୍ଛା ରହୁଛି, ମୋର ଯେତିକି ଆବଶ୍ୟକ ଆଉ ମୋର ଯେତିକି କର୍ତ୍ତବ୍ୟ ରହିଛି, ମୋର ଯେତିକି ଶକ୍ତି ରହିଛି, ମୁଁ ଭଗବାନ ପାଇଁ କରିବି। ଅସନ୍ତୋଷ ହେଲେ ବି ସାଧୁ କିଛି କରିପାରିବନି, ନଷ୍ଟ ହେଇଯିବ, ତାର ଜ୍ଞାନ ରହିବନି, ସାଧନ ବି କରିପାରିବନି। ନିର୍ଲଜାଶ୍ଚ କୁଣାଙ୍ଗନା, କିଏ କେମିତି ନଷ୍ଟ ହୁଏ ସେଠି ଚଣକ୍ୟ ଲେଖିଛନ୍ତି, କୁଳ କୁଳାଙ୍ଗନା କୁଳବଧୁ, ସେ ଯଦି ନିର୍ଲଜା ହେଇଯିବ ସେ ବି ନଷ୍ଟ ହେଇଯିବ। ସଲଜା ଗଣିକା ନଷ୍ଟା, ଗଣିକାଟା ଯେ ବାରାଙ୍ଗନାଟା, ସେ ଯଦି ଲଜ୍ଜା କରିବ, ସେ ଲଜ୍ଜା କଲେ ତାର ପେଟ ପୋଷିପାରିବନି, ସେ ଲଜ୍ଜା କଲେ ତାର ଚଳିବନି, ସେଥିରେ ସେ ଲେଖିଛନ୍ତି। ତେଣୁ ସାଧୁ ସନ୍ନ୍ୟାସୀ ମାନେ ଯଦି କେହି, ବହୁତ ଲୋକଙ୍କର ଏଇଟା ଗୋଟେ ପ୍ରଶ୍ନ, କିନ୍ତୁ ଆହୁରି ଗୋଟିଏ ଶିକ୍ଷା ବି କରିବାକୁ ପଡିବ, ସବୁବେଳେ ସାଧୁ ସନ୍ନ୍ୟାସୀ ମାନେ ଗୋଟେ ଭିକ୍ଷୁକ ଭଳି ସମସ୍ତଙ୍କୁ ମାଗିବା ବି ଉଚିତ ନାହିଁ। ଧନର ଆବଶ୍ୟକ ରହିଛି, ଭଗବାନଙ୍କର ସେବା ପାଇଁ ଧନର ଆବଶ୍ୟକ ରହିଛି। ଜଣେ ସାଧୁ ସନ୍ନ୍ୟାସୀ ତା ପାଖରେ ଏତେ ବଡ ବଳ ରହିଛି, ଜ୍ଞାନ ରହିଛି, ତାକୁ ଜ୍ଞାନ ସାଧନ କରିବା ପାଇଁ ତାର ଏତେ ବଡ ଶକ୍ତି ରହିଛି, ତାକୁ ଭଗବାନ ପଇସା ପଠେଇ ଦେବେ, ଲୋକମାନେ ଆଣିକି ଦେଇକି ଯିବେ। ଭିକ୍ଷା ଯେତେବେଳେ ମାଗିବା ପାଇଁ ଜଣେ ଯାହା ସାଧୁ, ତାକୁ ଅନ୍ୟର କଲ୍ୟାଣ ପାଇଁ ଯାଉଥିଲା। ଆଗରୁ ଯେତେବେଳେ ଯାଉଥିଲେ ସାଧୁ, ତାର ପେଟ ମେଣ୍ଟେଇବା ପାଇଁ ସେ ଯାଉନଥିଲା। ସାଧୁମାନେ ଆଗରୁ ଯୋଉ ଭିକ୍ଷା ମାଗିବା ପାଇଁ ଯାଉଥିଲେ, ଭିକ୍ଷା ବୃତ୍ତିଟା ଯୋଉ ରଖା ହେଇଥିଲା, ଗୋଟେ ଜୀବଟା, ଗୋଟେ ଗୃହସ୍ଥ ଲୋକଟା, ସିଏ ସଂସାରରୁ ତାର ଦିନମାନ ଘର ଭିତରେ ରହୁଛି, ସେ ହିଂସା ବାଦ ଭିତରେ ରହୁଛି। ବନ୍ଧୁବାନ୍ଧବ କଣ କହିଲା, ଭାଇ କଣ କହିଲା, ସ୍ତ୍ରୀ କଣ କହିଲା, ସେ କଣ କହୁଛି, ପଡୋଶୀ କଣ କହିଲା, ତାର ଗୋଟେ ମୋମେଣ୍ଟ ବା ଗୋଟେ କ୍ଷଣ ତାର ସମୟ ନାହିଁ ଶାନ୍ତିରେ, ତାକୁ ଗୋଟେ ଭଲ କଥା ଦେଖି କିଏ କହିବ ନିଜର ବୋଲି। ଗୃହସ୍ଥ ଜୀବନରେ ସ୍ତ୍ରୀ ପୁତ୍ର କନ୍ୟାକୁ ନେଇକି ଗୋଟେ ଗୃହସ୍ଥ ଜୀବନରେ ନିଜର ବୋଲି କାହା କହିବାଟା ଗୋଟେ ବହୁତ ବଡ ଚ୍ୟାଲେଞ୍ଜ। ଆଜି ନିଜର କହୁଥିବ, ସେ କାଲି ସାଙ୍ଗେ ସାଙ୍ଗେ ପରିଚାରିବେ। ସାଧୁ ସନ୍ନ୍ୟାସୀ ମାନେ କାହିଁକି ଯାଆନ୍ତି ନା, ଗୋଟେ ଦୁଃଖୀ ଜୀବ ଯୁଗ, ସେଥିପାଇଁ ଏ ବସୁଦେବ ସେ କଥା କହୁଛନ୍ତି ନା, କୃପଣମ ପିତରମ କୃପଣମ ସୁସ୍ଥୟନମ ଯଥା, ସେଠି ସେ କହୁଛନ୍ତି ବସୁଦେବଙ୍କ ଘରକୁ ତ ନାରଦମୁନି ଆସିଛନ୍ତି, ସେ କହୁଛନ୍ତି ଜୀବର ମଙ୍ଗଳ ହୁଏ ଯେମିତି ଗୋଟେ କୃପଣ ଲୋକ ପାଖକୁ ସାଧୁ ଗଲେ। କାରଣ ଏଇ ଯୋଉ ଗୃହସ୍ଥ ଜୀବନରେ ଏଇଟା ଗୋଟେ କୃପଣତା, ଗୃହସ୍ଥ ଜୀବନଟା ଗୋଟେ କଣ, ଗୃହସ୍ଥ ଜୀବନ କିଏ ନିନ୍ଦା କରିନାହାନ୍ତି, ଆଉ ଯୋଉ ସାଧୁମାନେ ଆସିଛନ୍ତି ସେମାନେ ଗୃହସ୍ଥ ଜୀବନରେ ଆସିଛନ୍ତି, କିନ୍ତୁ ଗୃହସ୍ଥ ମାନଙ୍କର ଜୀବନରେ ସବୁଠୁ ବଡ ଜିନିଷ ଗୋଟେ କୃପଣତା। ସେଠି ବ୍ରାହ୍ମଣ ଗୁଣ ସମ୍ପନ୍ନ ନହିପାରିଲେ କୃପଣତା, କୃପଣତା ଅର୍ଥ ସବୁବେଳେ ତାଙ୍କର ସେଇ ଧନ, ତାଙ୍କର ସମସ୍ୟା, ସେଇଥିରେ ହିଁ ତାଙ୍କ ଜୀବନଟା ଚାଲିଯାଏ, ସେ ଆଉ କିଛି ଗୋଟେ ବାହାରି ପାରନ୍ତିନି, ଗୋଟେ ତାଙ୍କୁ ଚିନ୍ତା କରିବା ପାଇଁ କିଛି ଗୋଟେ ସମୟ ନଥାଏ, ଭଗବାନଙ୍କୁ ଚିନ୍ତା କରିବା ନିର୍ମଳ ମନରେ। ପୁଅର ବିବାହ ହେଲାନି, କାଲି ଝିଅର ବିବାହ ହେଲାନି, କାଲି ପୁଅର ଏମିତି ଅସୁବିଧା ହେଲା, କାଲି ଘରର ଏମିତି ଅସୁବିଧା ହେଲା, ସବୁବେଳେ ମୁଣ୍ଡ ଉପରେ ଗୋଟେ ପାହାଡ ରଦା ହେଇଥିବ, ଆମର ଓଡ଼ିଆ ଗୁରୁଦେବ ଯାହା କୁହନ୍ତି, ଗୋଟେ ସବୁବେଳେ ଗୋଟେ ହେଡେକ୍। ସେ କେମିତି ଖାଲି ଯାହା ଭଜନ ସାଧନ ହବ, ଯଦି ଜଣେ ଏଇ ସାଧୁଗୁରୁଙ୍କ ସାଙ୍ଗେ ଲାଗିକି ରହୁନି ବା ମଠ ମନ୍ଦିର ସହିତ ଯୁକ୍ତ ହେଇକି ରହୁନି, ନିଷ୍କାମ ଭାବନା ନାହିଁ, ସିଏ ନିର୍ମଳ ଭଜନ କେବେ ହେଇପାରିବ ନାହିଁ। ସ୍ପେଶାଲି ଏଇ କଳିଯୁଗରେ, ବର୍ତ୍ତମାନ ସମୟରେ, ବର୍ତ୍ତମାନ ସମାଜରେ ଯୋଉ ମାନେ ସାମାଜିକ ପ୍ରଗତି ସହିତ ପିଲା ଛୁଆଙ୍କୁ ନେଇକି ତାଙ୍କୁ ପାଠ ପଢେଇ ତାଙ୍କୁ ମଣିଷ କରିକି ସମାଜରେ ତାଳ ଦେଇକି, ଏଇଟା ଗୋଟେ ପ୍ରାକ୍ଟିକାଲି ମାନେ ଯାହା କୁହନ୍ତି ଅସମ୍ଭବ ଜିନିଷ ହେଇଗଲା। ତେଣୁ ସେମାନେ କୃପଣ ଭଳି ସବୁବେଳେ ରହନ୍ତି, ତାଙ୍କର ବ୍ରାହ୍ମଣତା ଏଇ ଜନ୍ମରେ କେମିତି ଉଦ୍ଧାର ପାଇ ଭଗବାନଙ୍କ ଚରଣ କମଳ ପ୍ରାପ୍ତ ହେବି, ଗୋଟେ ଗୃହସ୍ଥ ଚିନ୍ତା କରିପାରେନା। ତେଣୁ ସାଧୁ ଜଣେ ଯାଉଥିଲେ ଭିକ୍ଷା ମାଗିବା ପାଇଁ, ଭିକ୍ଷା ମାଗିବାର ଉଦ୍ଦେଶ୍ୟଟା ଏଇଟା ଥିଲା, ସାଧୁ ଗଲା ମାନେ ତାଙ୍କୁ ଦ୍ୱିପଦ ଉପଦେଶ ଦେବେ। ସାଧୁ କେବଳ ଭିକ୍ଷା ଆଣୁନଥିଲେ, ଜ୍ଞାନ ଦଉଥିଲେ, ଭିକ୍ଷା ଆଣୁଥିଲେ। ତାପରେ ପରେ ସବୁ କେତେ ପ୍ରକାର ବାବା ଆସିଲେ, କିଏ ମୌନୀ ବାବା ଯିଏ କଥା କହିବେନି ତାଙ୍କ ଭିକ୍ଷା ମାଗିକି ଆଣିବେ, କିଏ ଯିଏ ମାଧୁକୁରୀ କରିକି, ଆରେ ଯେ ଯିଏ କିଛି କଥା କହୁନଥିଲେ, ଯେଉଁମାନେ ଯେମିତି ସନାତନ ଗୋଷ୍ଠୀ ମାରିବା ମାଧୁକୁରୀ କରୁଥିଲେ, ସେ କେତେ ବଡ ବଡ ଭଗବାନଙ୍କର ଭକ୍ତ ନା, ସେ ଯାହା ଘରୁ ଭିକ୍ଷା ଆଣିକି ମଦନ ଗୋପାଳକୁ ଦଉଥିଲେ, ତା ଘରେ କଣ ଅଭାବ କଣ ରହିବ। ଏଭଳି ସାଧୁ ଯୋଉଠି ଭକ୍ଷଣ କରୁଥିଲେ ତାଙ୍କର ଧନକୁ, ସେ ଗୃହସ୍ଥ କଣ ପ୍ରାପ୍ତ ନହୁଥିଲା, ଭୋଜନ ଦଉଥିଲେ ନା। ତେଣୁ ସାଧୁମାନେ ସାଧାରଣଙ୍କର ଜୀବନ ଥିଲା, ସାଧୁମାନେ ଯୋଉ ଭିକ୍ଷା ଆଣୁଥିଲେ ସେ କେବଳ ଉଦର ମାତ୍ର, ଯେତେବେଳେ ଗୃହସ୍ଥ ପାଇଁ ଏଟା କୁହାଯାଉଛି। ଆଉ ସପ୍ତମ ସ୍କନ୍ଧରେ ଦେଖିବ, ସପ୍ତମ ସ୍କନ୍ଧରେ ଯେତେବେଳେ ନାରଦ ମୁନି ଗୃହସ୍ଥଙ୍କୁ ଶିକ୍ଷା ଦଉଛନ୍ତି, ସେଥିରେ ସେ ଶିକ୍ଷା ଦଉଛନ୍ତି, ଗୃହସ୍ଥ ବି ସେ ଧନ ପାଇଁ ଅତ୍ୟନ୍ତ ଆସକ୍ତି ହବନି। ଆଉ ସାଧୁ ଆଜି କାଲି ପାଇଁ ସଞ୍ଚୟ କରିବେନି, ମାନେ ଗୋଟେ ଓଳି କହୁନା ଆଜ୍ଞା, ଏବେ ଓଳିଟା ଖାଇଦେଲ, ସେକେଣ୍ଡ ଓଳି ପାଇଁ ବି ଚିନ୍ତା କରିବେନି। ପୂର୍ବରେ ଯେତେବେଳେ ସବୁ ଏ ପ୍ରବଜ୍ୟା ନିୟମ ଗୁଡାକ ଏକାଦଶ ସ୍କନ୍ଧରେ ଭଗବାନ କହୁଛନ୍ତି, ସପ୍ତମ ସ୍କନ୍ଧରେ ସନ୍ନ୍ୟାସୀ ମାନଙ୍କର ନିୟମ କହୁଛନ୍ତି, ବାଣପ୍ରସ୍ତର ନିୟମ କହୁଛନ୍ତି, ସେମାନେ ସକାଳୁ ଉଠୁଥିଲେ ସିଧା ଯାଉଥିଲେ। ଆମର କଣ ବର୍ତ୍ତମାନ ତ ଲୋକ ଜାଣିଛି ମୋର ଅନ୍ନ ଡାଲି ସବ୍ଜି ମିଳିବ, ସେ ଜାଣିଛି ମୋର ସେବା ସରିଲା ବେଳକୁ ମୋର ଗରମ ଏଠି ଅନ୍ନ ଡାଲି ସବ୍ଜି ଥିବା ଥୁଆ ହେଇଥିବ, ଯିବି ବାଡ଼ି ପାଇ। ସେ ସମୟରେ ମାନେ ସେମାନେ କେତେ ନିର୍ଭରଶୀଳ ଥିଲେ, ଯେ ବାଣପ୍ରସ୍ତି ନଉଥିଲେ ସେମାନେ ସକାଳୁ ଉଠିବେ, ସକାଳୁ ଉଠିଲା ପରେ କେଉଁ ଦିଗ ଆଉ ତାଙ୍କୁ ତ ଜଣାନଥିବ ନା, ରାତିରେ ଶୟନ କଲା ବେଳକୁ ତାଙ୍କ ତ ଶୋଇଲେ, ଆଉ ସେ ତାଙ୍କର ସକାଳୁ ଉଠି ପଡ଼ିଲା ମାନେ ଯେଉଁ ଦିଗରେ ଦେଖିଲେ, ଉଠିଲା ପରେ ମୁଖଟା ଯେଉଁ ଦିଗକୁ ସେ ଦିଗକୁ ଯାଉଥିଲେ, ଏକାଦଶ ସ୍କନ୍ଧରେ ସବୁ ସେଇ ଦିଗରେ ଯିବେ, ଯାହା ମିଳିଲେ ତାକୁ ଭୋଜନ କରୁଥିଲେ। କାହିଁକି ବିଷୟ, ଯିଏ ଯେତେ ବିଷୟ କମ ରଖିବ ସିଏ ସେତେ ଅଧିକ ସମୟ ପାଇବ, ସିଏ ସେତେ ସରଳ ହେଇପାରିବ, ଆଉ ସିଏ ସେତେ ଭୋଜନ କରିପାରିବ, ଜ୍ଞାନ ସାଧନ କରିପାରିବ। ବିଷୟ ଭୋଗ ଆଉ ଜ୍ଞାନ ସାଧନ ଦୁଇଟା ଏକା ସାଙ୍ଗରେ କେବେ ହେଇପାରିବନି। ଏଇ ଯୋଉ ଗୃହସ୍ଥ ମାନଙ୍କ ପାଖକୁ ଯାଉଥିଲେ ସନ୍ନ୍ୟାସୀ ମାନେ ଭିକ୍ଷା ମାଗିକି ଆଣିବା, ଏଇ ସନ୍ନ୍ୟାସୀ ମହାବାବୁ ଭଗବାନ ଯୋଉ କହୁଛନ୍ତି, ସାଧାରଣ ଲୋକମାନେ ଗୋଟେ ଭ୍ରମ ଧାରଣା ଅଛି, ଆମେ ସନ୍ନ୍ୟାସୀ ହେଇଯିବେ, ଆମେ କିଛି ଜ୍ଞାନ ଜାଣିଲେ, ଆମେ କିଛି କଣ କଥା କହିଲେ, ପ୍ରବଚନ କଲେ, ଆମକୁ ସବୁ ସୁଖରେ ଆମେ ଆମ ଜୀବନଟା ଭଲ ଚାଲିଯିବ। ଏ ଭଗବାନ ଏଠି ସେଟା ମନା କରୁଛନ୍ତି, ଦୁଃଖ ମାପନ୍ତ ଯୋଗତ, ସିଏ ଦୁଃଖ ପ୍ରାପ୍ତ ହବ, କାହିଁକି ତା ଚିତ୍ତଟା ଶୁଦ୍ଧି ନେଇନି, ଏଣେ କର୍ମଟାକୁ ଛାଡ଼ିଦେଲା। ତେଣୁ ଯାହା ସେ ଜ୍ଞାନ ଗୁଡାକ ଲାଭ କରିଛି ସେ ଗୁଡାକ କଣ, ସେ ଜ୍ଞାନ ଗୁଡିକ ଖାଲି ତାକୁ ଥିରୋଟିକାଲ ନଲେଜ, ସେ ଗୋଟେ ବାହ୍ୟ ଜ୍ଞାନ ଗୁଡାକ ଅଛି। ଇନ୍ଦ୍ରମାନେ ଯେତେବେଳେ ଶୁଦ୍ଧ ନାହାନ୍ତି, ସେମାନେ ଯାହା କହୁଛ କଣ, ସେ ଲୁଚିକି ରହିଛନ୍ତି, ଗୋଟେ ଗୋଟେ ତୁମ ଶରୀର ଭିତରେ ଯେମିତି ରୋଗଟା ଲୁଚିକି ରହିଛି, ଲୁଚିକି ରହିଲେ ସେ କଣ ହବ, ଯେଉଁଦିନ ହେଲେ ବାହାରିବ। ଯେମିତି ପାପଟା କଣ ଲୁଚିକି ରଖି ହଉଛି, ପାପଡ଼କୁ ଲୁଚିକି ରଖି ହବନି, କେବେ ନା କେବେ ବାହାରିବ। ପାତକିନ ଭାଗବତରେ କଥା ଆସୁଛନ୍ତି, ଦେଖୁନାହାନ୍ତି କେତେ କେତେ ବର୍ଷର କଥାକୁ କୁଆଡେ ବାହାରୁଛି, 50 ବର୍ଷ ପରେ, 60 ବର୍ଷ ପରେ, 100 ବର୍ଷ ପରେ, ପାପଟା କେବେ ଲୁଚିକି ରହେ, ପାତକିଟା ବାହାରିବ ଯେତେବେଳେ। ସେଭଳି ଏ ଯୋଉ ରୋଗଟା ଯେମିତି ଦେହ ଭିତରେ ଲୁଚିକି ଗୋଟେ ରହିଥାଏ, ସେ ଯେତେବେଳେ ବାହାରିବ, ସେଭଳି ଅସଞ୍ଜିତ ଇନ୍ଦ୍ରିୟ, ଯାହାର ଇନ୍ଦ୍ରିୟ ଗୁଡ଼ିକ ଭଗବାନଙ୍କ ସେବାରେ ଲାଗୁନାହାନ୍ତି, ଭଗବାନଙ୍କ କର୍ମ କରୁନାହାନ୍ତି, ଆଉ ସେ କହିବେ ମୁଁ ଏଗୁଡା କିଛି କରିବିନି, ମୋର ବସିକି ଭୋଜନ କରିବି, ମୋର କଣ ଖାଇ ପିଇବି, ସେ ଦୂରାଚାରୀ ହେଇଯିବ। କଳିଯୁଗରେ ଏଥିପାଇଁ ମନା କରାଗଲା, ତୁମେ ଏକାନ୍ତ ଭୋଜନ କରିପାରିବେ। କାହିଁକି ଆଚାର୍ଯ୍ୟ ମାନେ ମନା କରିଛନ୍ତି, ସେଟା ସମର୍ଥ ପୁରୁଷ କହୁ 2-4 ଜଣଙ୍କ ପାଇଁ କାହା ପାଇଁ ହେଇପାରେ, ସେଟାକୁ ସର୍ବସାଧାରଣ ନିୟମ ଆମେ କରିପାରିବା ନାହିଁ। ସର୍ବସାଧାରଣ ଯେ ନିୟମ ଗୁଡିକ ପାଳନ କରିଦେବେ, ଆଚାର୍ଯ୍ୟ ମାନେ କେବଳ 2-4 ଜଣ ଲୋକମାନଙ୍କ ପାଇଁ ଆସୁନାହାନ୍ତି, ବା କିଏ କିଏ ସେଇ ସ୍ତରରେ ଭୋଜନ କରିଦେଇ ଯାଉଛନ୍ତି। ଆଚାର୍ଯ୍ୟ ମାନେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଗୁରୁଦେବ ଥିଲେ ଗୌରକିଶ ଦାସ ବାଜୀ ମହାରାଜ, ସେ ଭଜନଟା କଣ ଶିଖିଥିଲେ, ଦେଖିଥିଲେ ତାଙ୍କ ଗୁରୁଙ୍କ ପାଖରୁ, ସେ ସେଟାକୁ ଆଡପ୍ଟ କଲେନି, ସେ ଦଶମ ସ୍କନ୍ଧ ବି ଆଉ କେବେ ପଢିଲେନି, ସେ ତୁମେ ସବୁ ବିଧି ଭକ୍ତି ଗୁଡାକର, ହରିନାମଙ୍କର ହରିନାମ ହିଁ ତୁମକୁ କେବଳ ରାଗାନୁକ ମାର୍ଗକୁ ନବ, ହରିନାମ ହିଁ ତୁମକୁ ପ୍ରେମ ଦବ, ଆଉ କିଛି ତୁମେ କରନି। ଆଚାର୍ଯ୍ୟ ମାନେ କୃଷ୍ଣ ପ୍ରେଷ୍ଠ, ସେମାନେ ଜୀବମାନଙ୍କର ଅଧିକାର ଗୁଡାକ ସବୁ ଜାଣିପାରନ୍ତି। କେହି ଯଦି ଭାବିବ ଯେ ଏଗୁଡ଼ିକ ଗୋଟେ ସବୁ କର୍ମ ଗୁଡା କଣ କରିବା, ଏମିତି ବହୁତ ଲୋକମାନେ କଣ ନୂତନ ନୂତନ ଜ୍ଞାନ ଅନୁସନ୍ଧାନରେ ଗୋଟେ ଆନନ୍ଦ ଥାଏ, ନୂଆ ନୂଆ ଜିନିଷ ଗୋଟେ ଜାଣିବା, ଏଟା ଗୋଟେ ଆନନ୍ଦ ଥାଏ, ଏ ଜିନିଷ ନୂଆ ଜାଣିଦେଲି, ଏ ଜିନିଷ ନୂଆ ଜାଣିଦେଲି, ଆରେ ସେଗୁଡ଼ିକ ସିନା ଜାଣି ଜାଣିକା ଯିବା, ପ୍ରାକ୍ଟିକାଲ ଇନ୍ଦ୍ରିୟ ମାନଙ୍କ ସହିତ ଜ୍ଞାତ ବସ୍ତୁର କିଛି ସମ୍ପର୍କ ନାହିଁ। ଇନ୍ଦ୍ରିୟ ମାନେ ସବୁବେଳେ ଚାହାନ୍ତି ତାଙ୍କର ତାଙ୍କର ଯୋଉ ଏନଗେଜମେଣ୍ଟ ଗୁଡିକ ରହିଛି, ତାଙ୍କର ଯୋଉ ତାଙ୍କୁ ନିଯୁକ୍ତି କରିବାର ଅଛି, ତାଙ୍କୁ ହାୟର ଟେଷ୍ଟ ଦେବାର ଅଛି। ମାନେ ତୁମେ ଜ୍ଞାନୀ ହେଇଥାଅ ଅଜ୍ଞାନୀ ହେଇଥାଅ, ଶୁକ୍ରାଚାର୍ଯ୍ୟ ଯେ ଅଜ୍ଞାନୀ ଆମେ କହିପାରିବାନି, ଦୁର୍ବାସା ଯେ ଅଜ୍ଞାନୀ ଆମେ କହିପାରିବାନି, କିନ୍ତୁ କାମ କରେ ନା। ଇନ୍ଦ୍ର ମାନଙ୍କର ଯେତେବେଳେ ସ୍ୱଭାବ ଗୁଡା ରହିଛି ସେଟା ବିଷଧର ସର୍ପ ସଦୃଶ, ଯେମିତି ପାପଡା ଲୁଚିକି ରହେ, ରୋଗଟା ଲୁଚିକି ରହେ ଦେହରେ, ସେଭଳି ଲୁଚିକି ରହିଥିବ। ସେଥିପାଇଁ ଏଇଟା କୃଷ୍ଣ ଚେତନାରେ ଆମର ଯୋଉ ରହିଛନ୍ତି ସନ୍ନ୍ୟାସ, ପୂର୍ବରୁ ଆମେ ପଢୁଥିଲେ ମାୟାବାଦୀ ସନ୍ନ୍ୟାସ, ବୈଷ୍ଣବ ସନ୍ନ୍ୟାସ, ଆମର ଯୋଉମାନେ ସନ୍ନ୍ୟାସ ହୁଅନ୍ତି ସେମାନେ ସବୁକିଛି କରନ୍ତି। ଆମର ସନ୍ନ୍ୟାସ ଏମିତି ନୁହେଁ ଯେ ଆମେ ସବୁ କଣ ସବୁ କର୍ମ ତ୍ୟାଗ କରିକି ଆମେ ଧ୍ୟାନ କରିବା, ନାହିଁ, ମନା କରାଯାଇଛି। କଳିଯୁଗରେ ପ୍ରତ୍ୟେକ ବ୍ୟକ୍ତି ତାର ନିଜର ସ୍ଥିତିରେ ସେ ଜାଣିପାରିବ ଆମ ଇନ୍ଦ୍ରିୟ କେତେ ଶୁଦ୍ଧ, ମନ କେତେ ଶୁଦ୍ଧ, ଆମେ ନିଜେ ଜାଣିପାରିବ। ତେଣୁ ମନ ଇନ୍ଦ୍ରିୟ ଯେତେବେଳେ ଜଣଙ୍କର ଶୁଦ୍ଧ ନ ହେଇଛି, ସେପର୍ଯ୍ୟନ୍ତ ତାର ଜ୍ଞାନ ଗୁଡିକ ଜ୍ଞାନ ସାଧନ କରିକି ତାକୁ ବ୍ରହ୍ମାନୁଭବ କରିବା ସମ୍ଭବ ହବନି। ସେ ଭଗବାନ ଉପାୟ ଦେଇଦେଲେ, କହିଲେ ନାହିଁ କର୍ମ କର, ଇନ୍ଦ୍ରିୟ ଶୁଦ୍ଧ ହବ। ଇନ୍ଦ୍ରିୟ ଶୁଦ୍ଧ ହେଲେ କର୍ମ ଯୋଗୀ ତୁମେ ହେଇଗଲ, ଯୋଗ ଯୁକ୍ତ ହେଇଗଲ, ସେଥିରେ ତୁମେ ଜ୍ଞାନ ପ୍ରାପ୍ତ ହବ, ତାପରେ ବ୍ରହ୍ମ ପ୍ରାପ୍ତ ହବ। ପୂର୍ବ ଶ୍ଳୋକରେ କହିଲେ ନା, ଯୋଗଯୁକ୍ତ ମୁନି ବ୍ରହ୍ମ ମତିରେଣ ଅଧିଗଚ୍ଛତି, ହଁ, ନଚିରେଣ ଅଧିଗଚ୍ଛତି। ଏ ଯୋଗଯୁକ୍ତ ଯିଏ କର୍ମଯୋଗ ମାଧ୍ୟମରେ ଆମର ସମ୍ପୂର୍ଣ୍ଣ ଭକ୍ତି ଯୁଗରେ ପ୍ରପାତ ଏହାକୁ ରଚନା କଲେ। ଆଉ ଇଏ ଆଜିକାଲି କୁଆଡେ କଣ କିଏ ଫିଲୋସଫି ସବୁ କେତେ ବାବା, ଆଜିକାଲି କଥା କହିବାର ତ କାହାକୁ ଯାହା କୁହନ୍ତି ପଇସା ପଡ଼ୁନି, ତାପରେ ଏଇ ଯୋଉ ମିଡିଆ ସବୁ ରହିଲା, ଯିଏ ତାର ପଢିଲା, ଯିଏ ଯାହାକୁ ଆଣିଲା, ଯିଏ ଯାହା କହିପାରିଲା, ବହୁତ ସୁନ୍ଦର ଭାବରେ ସବୁ ବ୍ୟାଖ୍ୟା କରିଦେଲେ, ଲୋକ ପିଲାମାନେ ଭାବିଲେ ହଁ ଏସବୁ ସବୁ ଫ୍ୟାକ୍ଟ, ଏଇଟା ଫ୍ୟାକ୍ଟ ନୁହେଁ, ତମ ଗୀତାର ଶିକ୍ଷାରେ ସବୁ ଟଳି ପଡିବ। ସବୁବେଳେ ମନେ ରଖିବା ଦରକାର ଗୀତାର ଶିକ୍ଷାଟା, ତୁ ଯେତେ ଉପର ଫିଲୋସଫିକି ଯାଇଥିବ ସବୁ ଗୀତାରେ ପଡିଯିବ, ଗୀତାରେ ଗୋଟିଏ ଗୋଟିଏ ଶ୍ଳୋକ ତୁମେ ପଡିଯିବ ଯେ ଭଗବାନ ଏଇଟା କେତେ ତ ବଡ କଥା ସବୁ କହିଛନ୍ତି। ଅର୍ଜୁନ ପାଞ୍ଚ ହଜାର ବର୍ଷ ତଳେ କେତେ ସଂଯମୀ ସେ ଥିଲେ, ସେ କେତେ ସଂଯମୀ ଥିବେ, ଦ୍ରୌପଦୀ ଭଳିଆ ସ୍ତ୍ରୀ, ପୁଣି ଦ୍ରୌପଦୀ ସ୍ୱତନ୍ତ୍ର ଅର୍ଜୁନଙ୍କୁ ଭଲ ପାଉଥିଲେ, ଦ୍ରୌପଦୀଙ୍କର ଗୋଟିଏ ଦୋଷ, ଦ୍ରୌପଦୀଙ୍କର କିଛି ଦୋଷ ନାହିଁ, ଦ୍ରୌପଦୀଙ୍କର ଗୋଟିଏ ଦୋଷ, ପାଞ୍ଚ ଜଣଙ୍କୁ ପତି ରୂପରେ ଗ୍ରହଣ କରିଥିଲେ ବି ଅର୍ଜୁନଙ୍କ ପ୍ରତି ତାଙ୍କର ଆସକ୍ତି ଥିଲା, କାରଣ ଅର୍ଜୁନ ବହୁତ ସୁନ୍ଦର। ପୁଣି ଅର୍ଜୁନ ଉଲ୍ପିକି ବି ଭାଇନଥିଲେ ନାଗକନ୍ୟା, କେତେ ଭଲ ଭଲ ଗୁଣର ଅଧିକାରୀ, ତା ଦେହରେ ସେ ତପ କରିପାରୁଥିଲେ। ସେଭଳିଆ ଲୋକକୁ ଭଗବାନ କଥା ମନା କରିଦେଉଛନ୍ତି। ଚକ୍ରପାତ ମାନେ ସିଦ୍ଧର ସ୍ୱାମୀ ପ୍ରଥମେ ତାଙ୍କ କମେଣ୍ଟରେ ଆରମ୍ଭରେ କହୁଛନ୍ତି ଜଗତକୁ ଉଦ୍ଧାର କରିବା ପାଇଁ ଅର୍ଜୁନଙ୍କ ମାୟା ମୋହରେ ମୋହିତ କଲେ, ଜଗତ ଉଦ୍ଧାର ତୁ ଆଉ ଗୀତା ଜ୍ଞାନଟା କଣ ଛୋଟିଆ ଜିନିଷ, ଇଏ କେତେ ବଡ ବଡ କଥା ସବୁ କିଏ କିଏ କଣ ଆଜି କହୁଛନ୍ତି, ତୁମେ କୁହ। ସେ ଶାସ୍ତ୍ରରେ କହିଲେ ସବୁ ଶାସ୍ତ୍ରରେ ଯେଉଁ ଯେଉଁ ଶାସ୍ତ୍ର ଯାହାକୁ ରୁଚି ଲାଗିଲା ସେ ଆଣିଲା, ସେ ଜିନିଷଟା କହିଲା, କିନ୍ତୁ ଅଧିକାର ଭେଦଟା ହଉଛି ସବୁବେଳେ ନିଜର, ନିଜ ଅଧିକାରଟାକୁ ଆମେ ଦେଖିବାକୁ ପଡିବ। ଭଜନ ଅଧିକାର ବିନା ଭଜନ ହବ ନା, ତୁମେ ଯେଉଁ ଅଧିକାର ଲୋକ ତୁ ସେଇ ଅଧିକାର ହିସାବରେ ଭଜନ କର, ଯେତିକି ବାଟେ ଯିବ ତୁମର କିଛି କ୍ଷତି ହବନି। ଅଧିକାର ବିନା କେବେ ବି ଭଜନ ହୁଏ ନା, ଅନଧିକାରୀ ଭଜନ ଯିବକୁ ସେ ମନା କରିଥିଲେ, କେବେ ସମସ୍ତେ ମନା କର ଅନଧିକାରୀ ଭଜନ ଗୁଡାକ, ସେଟା ଦୁରାଚାର ହବ, ସବୁ ଦୁରାଚାରିତା ହବ। ଏତେ ବିଧିଭକ୍ତିରେ ଥାଉ ଥାଉ କେବେ କଣ କେତେ ପ୍ରକାର କଥା ଉଠୁଛି, ଏତେ ବିଧିଭକ୍ତିରେ ରହୁ ରହୁ ଆଉ ବିଧିଟା ଛାଡ଼ିଦେଲେ କେମିତି ହବ, ଏଟା ହବନି। ତେଣୁ ଯୋଗଯୁକ୍ତ ଶବ୍ଦ ଯେତେବେଳେ ଆସୁଛନ୍ତି ସେତେବେଳେ ବୁଝିବାକୁ ପଡିବ, ଜଣେ ଭଗବାନଙ୍କର କର୍ମରେ ତାର ଇନ୍ଦ୍ରିୟ ଗୁଡିକୁ ଲଗେଇକି ତା ଇନ୍ଦ୍ରିୟକୁ ଶୁଦ୍ଧ କରିବ। ଇନ୍ଦ୍ରିୟ ଶୁଦ୍ଧ ହେଇଗଲା ମାନେ ସ୍ୱାଭାବିକ ଭାବରେ ଭଗବତ ଜ୍ଞାନ ତାର ଲାଭ ହବ, ଭଗବତ ଜ୍ଞାନ ଲାଭ ହେଲା, ଲାଭ ହେଲା ହେଲା ପରେ ତା ଚିତ୍ତ ଶୁଦ୍ଧ ହେଇଗଲା, ଭଗବତ ଜ୍ଞାନ ଲାଭ ହେଲା, ତାପରେ ତା ସ୍ୱରୂପ ସ୍ଥିତି ସୃଷ୍ଟି, ଯେଉଁଟା ବ୍ରହ୍ମାନୁଭବ ଆମର ହେଲା ସ୍ୱରୂପ ସ୍ଥିତି। ମୁଁ ହଉଛି ଭଗବାନଙ୍କର ଷ୍ଟେପ୍ସ ଦେଲେ ସପ୍ତମ ଅଧ୍ୟାୟରେ, ଏ ସପ୍ତମ ଶ୍ଳୋକରେ ଦେଲେ ଯୋଗ ଯୋଗ ବିଶୁଦ୍ଧାତ୍ମା ବିଜିତାତ୍ମା ଜିତେନ୍ଦ୍ରିୟ ସର୍ବଭୂତାତ୍ମ ଭୂତାତ୍ମା ସର୍ବଭୂତାତ୍ମ ଭୂତାତ୍ମା କୁର୍ବନ୍ନପି ନ ଲିପ୍ୟତେ। ଅନୁବାଦ, ଯେ ଭକ୍ତି ଯୋଗରେ କର୍ମ କରେ ସେ ବିଶୁଦ୍ଧ ଆତ୍ମା, ପ୍ରଭୁପାଦ କୌଣସି କର୍ମ ଆଉ ଯେମିତି ଡିସ୍କ୍ରିପ୍ସନ ଆଚାର୍ଯ୍ୟ ମାନେ ପୁରା ଖୋଲି ଖୋଲି ଲେଖିଛନ୍ତି, ପ୍ରଭୁପାଦ ଟୋଟାଲ କିଛି ଲେଖି ନାହିଁ, ସିଧା ଭକ୍ତି ଯୋଗ ଉପରେ ଲେଖିଛି ନା, ଏଇଟା ହିଁ ତ ଉପାୟ, ଆଉ କିଛି ଉପାୟ ନାହିଁ। ଯେ ଭକ୍ତି ଯୋଗରେ କର୍ମରତ ସେ ବିଶୁଦ୍ଧ ଆତ୍ମା ଏବଂ ସେ ନିଜର ମନ ଓ ଆତ୍ମାକୁ ସଂଯତ କରିଥାଏ, ସେ ସମସ୍ତଙ୍କର ପ୍ରିୟ ଅଟେ ଓ ସମସ୍ତ ତାଙ୍କର ପ୍ରିୟ ଅଟନ୍ତି। ଏ ପ୍ରକାର ବ୍ୟକ୍ତି ସର୍ବଦା କର୍ମରତ ଥିଲେ ସୁଦ୍ଧା କଦାପି କର୍ମ ଫଳରେ ଲିପ୍ତ ହୁଏ ନାହିଁ। ଜଣେ ପ୍ରଶ୍ନ କରିବ, ସେ ପୂର୍ବ ଶ୍ଳୋକରେ ଦେଖି ପ୍ରଶ୍ନ କରେ, ତାର ଭଗବାନ ପାଇଁ କର୍ମ କରୁ କରୁ ତାର ଗୋଟେ କର୍ମର ଆସକ୍ତି ଆସିଯିବ, କାଳେ କର୍ମ ମନରେ ପଡ଼ିଯିବ। ଭଗବାନ ପାଇଁ କର୍ମ କରିବ ସେଟା ଆମର ସଂସାର ଲୋକ ଯାହା କରୁଛେ ମଠ ମନ୍ଦିର ଆମେ ସେୟା କରୁଛେ, କିନ୍ତୁ କେନ୍ଦ୍ର ରହିଲେ କିଏ? କୃଷ୍ଣ। କିନ୍ତୁ ଏଇ କର୍ମ କରିବା ମାତ୍ରେ ଗୋଟେ ଜିନିଷ ଚାଲି ଆସେ, କର୍ମ କଲା ମାତ୍ରେ ଅହଙ୍କାର ଭାବନାଟା ଚାଲି ଆସେ, ମୁଁ ଏଟା କରୁଛି। ଆଉ କର୍ମ କରିବା ମାତ୍ରେ ସୁଖ ଦୁଃଖ ତାର ଯୋଉ ଇଫେକ୍ଟ ଟା ତାର ଯୋଉ ପ୍ରଭାବଟା ଆସେ, ଆଉ ଲାଭ କ୍ଷତିର ହିସାବଟା ସବୁବେଳେ କର୍ମ କଲା ମାତ୍ରେ ବିଚାରକୁ ଆସେ। ସେଥିପାଇଁ ଭଗବାନ ପାଇଁ ଆମେ ଏଇ କର୍ମ ଗୁଡା କରୁଛେ, ଆକୁ ଏଇ ଏଇ ଭାବନାଟା ମନ ଭିତରକୁ ନ ଆସିବା ପାଇଁ ଆମକୁ ଆମେ ପୁଣି କଣ କରୁଛେ, ତା ସହିତ ଶ୍ରବଣ କୀର୍ତ୍ତନ କରୁଛେ। ଶ୍ରବଣ କୀର୍ତ୍ତନ ଛାଡ଼ିଦେଲା ପରେ ଯଦି ଆମେ ଭଗବାନଙ୍କର ଠିକ ସେ ଜପ କରିବାନି, ଠିକ ସେ ଭଗବାନଙ୍କର କଥା ଶୁଣିବାନି, ଭଗବାନଙ୍କର ନାମ ଜପ କରିବାନି, ଶ୍ରଦ୍ଧା କରିବାନି, ତାର କଣ ହବ? ଏଇ ଯୋଉ ସେବା ଗୁଡାକ ହବ ଧୀରେ 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 ସେବାଟା କୁଆଡେ ଚାଲିବ? ଯେ ସବୁ ସବୁ ଅହଙ୍କାର, ମୁଁ ଏଟା କରୁଛି ମୋ ବିନା ଏଟା ହେଇପାରିବନି। ଆରେ ଭଗବାନ ଆମକୁ କରଉଛନ୍ତି, ଭଗବାନ ଆମକୁ ସେବାରେ ଲଗେଇଛନ୍ତି, ଭଗବାନଙ୍କ ଦ୍ଵାରା ଏସବୁ କାର୍ଯ୍ୟ ଚାଲିଛି, ସେଥିରେ ଓଲଟା ଭାବନାଟା ଚାଲି ଆସିବ। କର୍ମ ହଉଛି କୃଷ୍ଣଙ୍କର କର୍ମ, କିନ୍ତୁ ବୁଦ୍ଧି ଆସିଯିବ ସାଂସାରିକ ବୁଦ୍ଧି। ସେଥିରେ ଶ୍ରବଣ କୀର୍ତ୍ତନଟା ସବୁବେଳେ ରଖାଯାଉଛି। ଶ୍ରବଣ କୀର୍ତ୍ତନ ଦ୍ଵାରା କଣ କଣ ହବ? ଆମେ ଯେତେ ଶୁଣୁଥିବା, ଯେତେ ଭଗବାନଙ୍କର ନାମ କୀର୍ତ୍ତନ କରିବା, ଆମେ ଜାଣିପାରିବା ଯେ ପ୍ରକୃତରେ ଆମେ ଯାହା କିଛି କରୁଛେ ଇଏ ଭଗବାନଙ୍କର ସେବା ବି ନୁହେଁ, ଗୋଟେ ଅଶୁଦ୍ଧ ଇନ୍ଦ୍ରିୟରେ କେବଳ ଗୁରୁ ବୈଷ୍ଣବଙ୍କର ଆଦେଶକୁ ପାଳନ କରିକି ଆମେ ଗୋଟେ ସେବାରେ ନିଯୁକ୍ତ ହେଇଛେ। ଭଗବାନ ଆମକୁ ଗୋଟେ ସୁଯୋଗ ଦେଇଛନ୍ତି ଯେ ଆମେ ତାଙ୍କ ପାଇଁ କିଛି ଗୋଟେ କରୁଛେ। ଯଦି ଶ୍ରବଣ କୀର୍ତ୍ତନ ଜଣେ ନ କଲା, ତାର କର୍ତ୍ତୃତ୍ୱ ଅଭିମାନଟା ଚାଲି ଆସିବ, ଅହଙ୍କାରଟା ଚାଲି ଆସିବ, ଅପରାଧ ବୃତ୍ତି ଚାଲି ଆସିବ, ସୁଖ ଦୁଃଖଟା ତାର ଅନ୍ତର ଭିତରକୁ ସ୍ପର୍ଶ କରିବ। ଭଗବାନ ଏଠି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଷ୍ଟେପ୍ସ ଗୁଡା ଦେଇଥିଲେ, କଣ କଣ ଦେଲେ? ଯୋଗଯୁକ୍ତ ବିଶୁଦ୍ଧାତ୍ମା ବିଜିତାତ୍ମା ଜିତେନ୍ଦ୍ରିୟ ସର୍ବଭୂତାତ୍ମ ଭୂତାତ୍ମା କୁର୍ବନ୍ନପି ନ ଲିପ୍ୟତେ। ଯିଏ ଯୋଗଯୁକ୍ତ ହୁଏ, କର୍ମଯୋଗାତ୍ ଅକ୍ରମେଣ, ସେଠି ସ୍ପାର୍କିଂ କରୁଛି, ସ୍ପାର୍କିଂ କରୁଛି, କର୍ମଯୋଗାଦି ଅକ୍ରମେଣ ବ୍ରହ୍ମାଧିଗମ୍ୟେ ସତ୍ୟାପି ତଦୁ ପାରତେନ କର୍ମଣା ବନ୍ଧ ସ୍ୟାତ୍ ଇତି ଆଶଙ୍କ। ଯଦି କେହି କୁହେ ଆମେ କର୍ମ କରିବା, କିନ୍ତୁ କର୍ମ କରୁ କରୁ ଯଦି ବ୍ରହ୍ମ ପ୍ରାପ୍ତି ହେଇଯାଇବି, କିନ୍ତୁ କର୍ମଟା ଯେହେତୁ ଜଟିଳ, ତା ଦେହରେ ମୋତେ କର୍ମବନ୍ଧନ ହେଇପାରେ କି? ସେତିକି ପ୍ରଶ୍ନ କରିବ, କର୍ମଟା ତ ବଡ ଜଟିଳ, କର୍ମ କରୁ କରୁ କାଳେ ଭୁଲି ଯାଇଥିବ, ଯଦି କର୍ମ ଯୋଗୀ ହେଇକି ମୁଁ ବ୍ରହ୍ମ ପ୍ରାପ୍ତି ହେଇଗଲେ ବି କର୍ମ ବନ୍ଧନଟା ରହିଯିବ ଯଦି କାଳେ? ଏ ଶ୍ଳୋକରେ କାଟିଦେଲେ, କହିଲେ ନା। ଅର୍ଜୁନଙ୍କର ପ୍ରଶ୍ନ କଣ ଥିଲା? ସନ୍ନ୍ୟାସ ଆଉ କର୍ମଯୋଗୀ ତା ଭିତରେ ଶ୍ରେଷ୍ଠ କିଏ? ଭଗବାନ କଣ କହୁଛନ୍ତି? ସନ୍ନ୍ୟାସ ଅପେକ୍ଷା କର୍ମଯୋଗୀ ଶ୍ରେଷ୍ଠ କାହିଁକି? ସେଟା ଦୁଃଖମ, ଏ ସନ୍ନ୍ୟାସ ହଉଛି ଡାଇରେକ୍ଟ ଦୁଃଖ, ତାର ଚିନ୍ତା ଚିତ୍ତଟା ଯଦି ଶୁଦ୍ଧି ନଥିବ, ସନ୍ନ୍ୟାସ ନେଲେ ସେ ଦୁଃଖ ପ୍ରାପ୍ତ ହବ, ତା ଅପେକ୍ଷା କର୍ମଯୋଗୀ ଭଲ, କାରଣ କର୍ମଯୋଗୀ ବି ସନ୍ନ୍ୟାସ ହବ। କର୍ମଯୋଗୀ ଚିତ୍ତ ଶୁଦ୍ଧି କରିକି ସନ୍ନ୍ୟାସ ହେଇ ଜ୍ଞାନ ପ୍ରାପ୍ତ ହେଇକି ସେ ବ୍ରହ୍ମାନୁଭବ ଲାଭ କରିବ, ଆଉ ଡାଇରେକ୍ଟ କର୍ମକୁ ଯିଏ ଛାଡି ଦଉଛି ତା ଚିତ୍ତ ଅଶୁଦ୍ଧି ଅଛି, ତାର ଭୟ ରହିଛି। ତାହେଲେ ଅର୍ଜୁନ ଯୁକ୍ତି କରୁଛନ୍ତି, ତାହେଲେ ଏଇ କର୍ମଯୋଗୀ ଯୋଉ ବ୍ରହ୍ମ ପ୍ରାପ୍ତି ହବ, କାଳେ ତାର କର୍ମଫଳ ରହିଯିବ କି? ସେଠି ସେ କହୁଛନ୍ତି, ଏ ଶ୍ଳୋକ କହିଲେ, ଯୋଗେନ ଯୁକ୍ତ ଅତେବ ବିଶୁଦ୍ଧ ଆତ୍ମା। ଏଠି କହିଲେ ଯୋଗ ଯୁକ୍ତ କର୍ମଯୋଗରେ ଭଗବାନଙ୍କର ସେବାରେ, କର୍ମଯୋଗ ମାନେ ବୁଝିବାକୁ ପଡେ ସବୁବେଳେ ଭଗବାନଙ୍କର ସେବା, ଆମର ଏଟା କର୍ମଯୋଗ ଆଉ ଭଗବାନଙ୍କ ଯୋଉ ସେବାରେ ପ୍ରବସିତା ପୁରା ସ୍ପଷ୍ଟ କୃଷ୍ଣ ଚେତନା ଉପରେ ସବୁ ରଚନା କରିଛନ୍ତି ଏଥିରେ। ଯୋଗେନ ଯୁକ୍ତ ଅତେବ ବିଶୁଦ୍ଧ ଆତ୍ମା, ଏ କୃଷ୍ଣଙ୍କ ସେବାରେ କୃଷ୍ଣଙ୍କ ପାଇଁ କର୍ମ କରି କରି ତାର ବିଶୁଦ୍ଧ ଆତ୍ମା ସିଏ ଜଣେ ହବ। ଯୋଉ ସେବା ଯୋଉ ବିଗ୍ରହ ପ୍ରକାଶ ଆଚାର୍ଯ୍ୟ ମାନେ ଯୋଉ ବିଗ୍ରହ ପ୍ରକାଶ କରିଛନ୍ତି ଯୋଉ ସେବା ଅନୁଷ୍ଠାନ କରିଛନ୍ତି କାରଣ ଏଇ ଇନ୍ଦ୍ରିୟ ଗୁଡିକୁ ଶୁଦ୍ଧ କରିବା ପାଇଁ ଇନ୍ଦ୍ରିୟ ଗୁଡିକ ପାଇଁ ଯାହା କହନ୍ତି ଉନ୍ନତ ସ୍ୱାଦ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏମାନଙ୍କର ଯୋଉ ପ୍ରବଣତା ରହିଛି ଏଇଟା ଜୀବକୁ ଏ ସଂସାର ଭିତରେ ବାନ୍ଧିକି ରଖିଛି। ତମେ ମାନେ ଜାଣିଲେ ବି ଏଇଟା ତୁମେ ଅଟକେଇ ପାରିବନି। ଲୋକ ଜାଣୁଛି ଏ ମୋବାଇଲ ଦେଖିବା ଘଣ୍ଟା 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 ଦେଖି 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 ଏଇଟା ଆଗରୁ ତ ଏଇଟା ଯାହା ସକାଳୁ ଉଠି ପଡୁଥିଲେ ଭୋରୁ ଉଠି ପଡୁଥିଲେ ଜପ କରୁଥିଲେ ବର୍ତ୍ତମାନ ଯଦି ପଚାରିଥିବ ଜପ କାହିଁ କରୁନାହାନ୍ତି ନା ସମସ୍ତଙ୍କ ଦେଖି ଉଠିବାଟା କାହିଁ ତୁମର ନା ମୋବାଇଲ ଦେଖିଥିବେ ରାତିରେ କଣ ଏଇଟା କଣ ତୁମର କଣ ଦେଖିବା ଦରକାର ଅଛି। ତୁମ ସ୍ୱରଟା କ୍ଷତି ହୁଏ ତୁମେ ଏତେ ଲେଟ୍ ନାଇଟ୍ ରେ ଶୋଉଛ ସକାଳେ ଜପ କରିପାରୁନ ସେଟା କିଛି ନଥିବ ସେଟା ଗୋଟେ ଏ ଯୋଉ ଫିଲ୍ମ ଗୁଡାକ କଣ ଏଟା କଣ ଦେଖୁଛ ସେ ଯୋଉ କଣ ସିରିଏଲ ଫିରିଏଲ ଯୋଉ ଦେଖୁଛ ଏଟା କଣ ଅଛି ସେଟା କଣ ତାର ତାର ଗୋଟେ ସତ୍ୟତା କିଛି ଅଛି ନା କଣ ଯୋଉ ସିରିଏଲ ଫିରିଏଲ ଦେଖିଛ ନା ନାଇଁ ସନ୍ତୋଷ ପ୍ରଭୁ ଦେଖିଛ ନା ସତ ସତ କିଛି ଅଛି ନା ସେଟା ଲେଖିଛି କିଏ ହଁ ସତଟା ଦେଖ ସମସ୍ତେ ଜାଣିଛନ୍ତି ଏଇଟା କିଏ ସତ ନୁହେଁ ସେଟା କୋଉଠି କଣ ହେଇଥିଲା କୋଉଠି କଣ ନାହିଁ ସେ କୋଉଠି କଣ କୋଉଠି କଳ୍ପନା ଆଣିକି କୁଆଡେ କଣ କରିଛନ୍ତି ସେଟା ସତ ଜିନିଷଟା ନୁହେଁ। ଆଉ ସତ ଜିନିଷଟା ମିଛ ଜିନିଷଟା ଦେଖି କଣ ଏଥିରେ ମିଳୁଛି ଚକ୍ଷୁରେ ଏତେ ଶକ୍ତି ରହିଛି ଚକ୍ଷୁଟା ତାର ଏଟା ତାକୁ ବିଭିନ୍ନ ଜିନିଷ ଦେଖିବାର ତାର ରହିଛି ତାର ତାର ଡିମାଣ୍ଡ ରହିଛି ମତେ ଗୋଟେ ଜିନିଷ ଦେଖେଇଲେ ମୁଁ ରହିବି। ଆଗରୁ କଣ ଆଗରୁ ମଣିଷର ଯୋଉ ମଣିଷ ତାର ଭଗବାନଙ୍କ ସେବାରେ ରହୁଥିଲା ପ୍ରକୃତି ସହିତ ରହୁଥିଲା ଜଡ ଜିନିଷ ଗୁଡା କଣ ଜଡ ଜିନିଷ ଗୁଡା ଯୋଉ ସେଟ୍ଅପ୍ କରାହେଇଛି ସବୁ ଯୋଉ ଜଡ ବସ୍ତୁ ଗୁଡାକ ଏଇଟା ପ୍ରାକୃତ ବୁଦ୍ଧିରେ ଗୁଡାକ ହେଇଛି ନା ଯେହେତୁ ପ୍ରାକୃତ ବୁଦ୍ଧିରେ ହେଇଛି ସେ କେବେ ସନ୍ତୋଷ ହବନି। ଯେତେ ପ୍ରକାର ଡିଜାଇନ ଦେଖୁନା ଯେତେ ପ୍ରକାର କମ୍ପ୍ୟୁଟର ସବୁ ଗାଡିର ଡିଜାଇନ ବାହାର କରୁଛନ୍ତି ଶାଢୀର ଡିଜାଇନ ବାହାର କରୁଛନ୍ତି ଏ କପଡ଼ା ସବୁ କେଶ ଫେଶ କଣ ସବୁ ନଖ ସବୁଆଡେ ସବୁ ଡିଜାଇନ ବାହାରିଲାଣି ନା ସବୁ କମ୍ପ୍ୟୁଟର ହଜାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବସିକି ଆଉ ସେ କେଶଟା କେମିତି କାଟିବ ମେଣ୍ଢା ଭଳିଆ କିଏ ଛେଳି ଭଳିଆ ଦେଖୁନା ସବୁ କାଟୁଛନ୍ତି ସବୁ କୁକୁଡ଼ା ଭଳିଆ ତାକୁ ମୁଣ୍ଡରେ ଠିଆ କରୁଛନ୍ତି ସେ ଗୋଟେ ଦେଖିଲା ବେଳକୁ ମୁଁ ଯାଉଥିଲି ସେ କୋଉଠି ଗୋଟେ ଏୟାରପୋର୍ଟ ରେ ଦେଖିଲି ତା କୁକୁଡ଼ା ଭଳିଆ ତାର ଏମିତି ଯୋଉ ମଝି ତା ବେକ ପଖରା କଟା ହେଇଛି ଏତିକି ମାନେ ଏଟା ଶିକାର ପିଜି ନା କଣ ବାବାଜୀ ଭଳିଆ ଶିକାର ପିଜି ନା କଣ ଦେଖିଲ କିଛି ନାହିଁ କୁକୁଡ଼ା ଭଳିଆ କଟା ସାଇଜ ହେଇଛି ତାକୁ ସବୁ ମାନେ ଡିଜାଇନର ବାହାର କରୁଛନ୍ତି ବସିକି କମ୍ପ୍ୟୁଟର ବସିକି ତାକୁ ସବୁ ବାହାର କରୁଛନ୍ତି କେତେ ମାନେ ଏଟା ସବୁ ଭୌତିକ ବୁଦ୍ଧି ନା ଭୌତିକ ବୁଦ୍ଧିରେ ଏମିତି କରାଯାଇଛି ଏଟା ପ୍ରକୃତିର ବୁଦ୍ଧି ମାନେ ପ୍ରକୃତିର ଜିନିଷଟା ବି ନୁହେଁ ପ୍ରକୃତିର ଜିନିଷ ଦେଖ ପ୍ରକୃତି ପୁରୁଣା କାଳ ଲୋକମାନେ କିଛି ଦେଖୁନ ଟିଭି ବି ନଥିଲା ପୁରୁଣା କାଳ ଲୋକ ଟିଭିଟା କେବେ ଆସିଲା ଆମ ଛୁଆଟି ବେଳେ ଟିଭି ଆସିଲା ସେ ପୁଣି ବଡ଼ ଘର ଲୋକଙ୍କ ଘରେ ଟିଭି ଆସିଲା ଟିଭି ଦେଖିବା ନାଇଁ କି ଲୋକ ଯାଉଥିଲେ 10 କିଲୋମିଟର ଚାଲ ତା ଘରେ ଗୋଟେ ଟିଭି ଅଛି ଟିଭି କେତେ ଲୋକ ଲୋକ ଟିଭି ଜାଣିଲେ ରାମାୟଣ କଣ ଆସିଲା ପରେ ଲୋକଙ୍କର ଟିଭି ବେଶୀ ନା ଆଗରୁ ଗୋଟେ ସେ ରେଡିଓ ଗୋଟେ ରେଡିଓ ଧରି ଆକାଶବାଣୀ କଟକ ସେ ବଡ ରେଡିଓ ଗୋଟେ ଧରିକି ତାକୁ ବୁଲୁଥିଲେ ଲୋକ ଆଜ୍ଞା ତାଙ୍କର ତ କାହିଁକି କେତେ ଚକ୍ଷୁର କିଛି ମାନେ ଉତ୍ପାତ ଯୋଉଟା ତାଙ୍କର ହୁଏ କେମିତି ହଉନଥିଲା ଆଜ୍ଞା ଦେଖ ଚକ୍ଷୁ ଏମିତି ସେତେବେଳେ ସଭ୍ୟତା ବି ଏମିତି ଥିଲା ଝିଅ ବୋହୁ ମାନେ ବି ତାଙ୍କ ରୂପକୁ କେହି ଦେଖିବି ପାରୁନଥିଲେ ସବୁବେଳେ ଉଡ଼ଣା ଟାଣିକି ବୁଲୁଥିଲେ ସେମାନେ କାହିଁକି ସେମାନେ କେମିତି ରହୁଥିଲେ ତୁମେ ଏଗୁଡାକ କଳ୍ପନା ଜିନିଷ ଗୁଡାକ ଏଗୁଡା କଣ ଦିଆ ହଉଛି ଦୁନିଆ ପୁଣି ଉଲଗ୍ନ ଜିନିଷ ଗୁଡାକ ଏଗୁଡାକ ତୁମେ ସବୁ ଦେଖୁଛ ତା କଣ ତୁମର ତାମାନେ ଚକ୍ଷୁର ଏ ଯୋଉ କୁହାହେଇଛି ନା ସନ୍ନ୍ୟାସୀ ତୁମେ ହବା ପାଇଁ ଚାହୁଁଛ ଭଗବାନ ଯୋଉ କହିଲେ ଦୁଃଖ ଏଇଥିପାଇଁ ଏଇଟା ହଉଛି ଦୁଃଖ ତ ବିଶୁଦ୍ଧାତ୍ମା ହେଇପାରିବନି ଏ କର୍ମଯୋଗ ନ ଲାଗିଲ ଇନ୍ଦ୍ର ଗୁଡାକ ସବୁବେଳେ ଭଗବାନଙ୍କୁ ଆସି ଦର୍ଶନ କରିବାର ଅଛି ଚକ୍ଷୁ ଦର୍ଶନ କରିବାର ଅଛି ଭାଗବତ ପଢିବାର ଅଛି ଭଗବାନ ରୂପକୁ ଦେଖିବାର ଅଛି ଭଗବାନଙ୍କୁ ଚିନ୍ତନ କରିବାର ଅଛି ଇନ୍ଦ୍ର ମାନଙ୍କର ପ୍ରବଣତା ଏତେ ରହିଛି ତାର ତାଙ୍କ ଶକ୍ତି ଗୁଡା ଏତେ ରହିଛି ଟାଣି ଟାଣି ଗୋଟେ ଜୀବକୁ ନେଇକି ପଳେଇବେ ଇଏ ଥିଓରିଟିକାଲ ର କୌଣସି ଜିନିଷ କାମ କରିବନି ଇ ବହୁତ ପ୍ରାକ୍ଟିକାଲ ଲାଇଫ କୃଷ୍ଣ ଚେତନା ଗୁଡ଼ିକ ଭାରି ପ୍ରାକ୍ଟିକାଲ ଜିନିଷ ଯେତେ ଭୌତିକ ଆଗରୁ କଣ ଲୋକମାନେ କରୁଥିଲେ ପ୍ରକୃତିରେ ପ୍ରକୃତିରେ ବଞ୍ଚୁଥିଲେ ଲୋକମାନେ ବର୍ଷା ହବ ଏ ଯୋଉ ବର୍ଷା ଦିନରେ ଦେଖିବେ ବର୍ଷା ହବ ସେ ପିଣ୍ଡାରେ ବସିଥିବେ ସେ ପାଣି ଫୁଟକା ହବ ସେ ପାଣି ପାଣି ଫୁଟକା ହେଉଥିବ ସବୁ ଦେଖିବେ ସେ କଣ ଡଙ୍ଗା ଛୁଆଟି ବେଳେ ସବୁ କାଗଜ ଡଙ୍ଗା ସବୁ ଭସେଇବେ ଲୋକ ପ୍ରକୃତି ଦେଖିଦେ ଆନନ୍ଦ ପାଉଥିଲେ ତାଙ୍କ ଇନ୍ଦ୍ରିୟ ଶାନ୍ତ ହେଇଯାଉଥିଲା ଆଉ ତୁମେ ଜଡ଼ ବସ୍ତୁ ଗୁଡା ଦେଖିବ, ଟିଭି ଦେଖିବ, ଏ କଣ ମୋବାଇଲ ଦେଖିବ, ଏ ପିକ୍ଚର ଏଇଟା ଦେଖ, ତା ରାତି ମାନେ ରାତି 12 ଗୋଟେ ପାଇଁ ଦେଖିବ, ତାପରେ ସକାଳୁ ଉଠିବ ନା ମତେ ଜପ ହଉନି, ଏ ଉଠୁଛେ କେତେବେଳେ ନା 6ଟାରେ, 5ଟାରେ, 7ଟାରେ, ଜାଣୁଛୁ ନା ଗୋଟେ ମିଥ୍ୟା ଜିନିଷ, ଏଟା ଗୋଟେ ମିଥ୍ୟା ଜିନିଷଟା, ଏଟା ସୁଖ କିଛି ନାହିଁ, କିନ୍ତୁ ଇନ୍ଦ୍ରିୟମାନେ ତ ଛାଡୁନାହାନ୍ତି, ସେଥିପାଇଁ ସେ ମନା କରିଛନ୍ତି, ନାହିଁ ତୁମେ ଡାଇରେକ୍ଟ ସନ୍ନ୍ୟାସ ହେବା ପାଇଁ ଚେଷ୍ଟା କର ନା, ତୁମେ କର୍ମ ଯୋଗ କର, ଭଗବାନଙ୍କ ପାଇଁ ସବୁ କର୍ମ ଗୁଡା କର, ପାଞ୍ଚ ଜଣଙ୍କ ମୁଁ କେତେ କେତେ ଦିନ ଏମିତି କରିବି, ଯେତେପର୍ଯ୍ୟନ୍ତ ତୁମେ ଇନ୍ଦ୍ରିୟ ଶୁଦ୍ଧ ହେଇନି ତୁମେ କର, ତୁମେ ଏଇଟା ତୁମେ ନିଜେ ଜାଣ, ତୁମେ ସେବାଟା ଛାଡ଼ିଦେଲେ, କର୍ମଟା ଛାଡ଼ିଦେଲେ, ବସିଗଲା ପରେ ବସିକି ତୁମେ ମାଳା ଧରି ଜପ କରିକି ତୁମେ କୃଷ୍ଣଙ୍କୁ ଚିନ୍ତା କରିପାରୁଛ କି, ତାହେଲେ ଯେତେଦିନ ପର୍ଯ୍ୟନ୍ତ ତୁମର ଇନ୍ଦ୍ରିୟ ଗୁଡିକ ଶୁଦ୍ଧ ଅବସ୍ଥାକୁ ଆସିନାହାନ୍ତି ସେତେପର୍ଯ୍ୟନ୍ତ ତୁମକୁ କର୍ମ କରିବାକୁ ପଡିବ କୃଷ୍ଣଙ୍କ ପାଇଁ, ଆଉ ଇନ୍ଦ୍ର ଶୁଦ୍ଧ ହେଇଗଲେ କୃଷ୍ଣ ପାଇଁ ଯୋଉ କର୍ମ କରିବ ସେଟା ତ ପ୍ରେମମୟ ସେବା, ଏବେ ଗୋଟେ କଣ ଯେମିତି ଦାସୀ କାମ କରିବ ଆଉ ମାଲିକାଣୀ କାମ କରିବ ଅଲଗା ନା, ଦାସୀ କାମ କରିବ ତାର ଦାସୀ ଭଳିଆ କାମ କରିବ, ମାଲିକାଣୀ ରୋଷେଇ କରିବ ସେ ମାଲିକାଣୀ ଭଳିଆ ରୋଷେଇ କରିବ, ତା ସ୍ୱାମୀ ପାଇଁ ରୋଷେଇ କରିବ, ଏଠି ପ୍ରୀତି ଅଛି, ଦାସୀ ଆସିବ ସମୟ ଦେଖିବ ଟଙ୍କା ହିସାବରେ କାମ କରିକି ଯିବ, ବର୍ତ୍ତମାନ ଆମେ ଆମର ଯୋଉ ସେବା ଗୁଡା କରୁଛେ ଦାସୀ ଭଳିଆ କାମ, ମୁଁ ଏତିକି କରିପାରିବି ମୁଁ କରିବିନି, ଅଧିକା ମୁଁ କରିବିନି, ମୋର ଏଇଟା ଏମିତି ଅସୁବିଧା ହେଇଗଲା, ମୋର ସେମିତି ସେ ହେଇଗଲା, ମୋର ଏମିତି ହେଇଗଲା, ମୋର ସେମିତି ହେଇଗଲା, ଏଇଟା ସବୁ ଦାସୀ କାମ, ଯେତେବେଳେ ମାଲିକାଣୀ କାମ କେତେବେଳେ ହବ, ଯେତେବେଳେ ତୁମର ଇନ୍ଦ୍ର ଗୁଡ଼ିକ ଶୁଦ୍ଧ ହେଇଗଲା ସେତେବେଳେ ଯୋଉ ଭଗବାନଙ୍କର ସେବା, ସେତେବେଳେ 24 ଘଣ୍ଟା ଭଗବାନଙ୍କର ସେବା କରିବା, ସେତେବେଳେ ଆଉ ସମୟ କାଳ, କାରଣ ଇନ୍ଦ୍ରିୟ ଗୁଡିକ ସବୁବେଳେ ଭଗବାନଙ୍କର, ସେତେବେଳେ ଏ ବର୍ତ୍ତମାନ କଣ ଇନ୍ଦ୍ରିୟ ଭଗବାନ ପାଖରେ ଲାଗୁନାହାନ୍ତି ବୋଲି ଆମକୁ କିଛି ଗୋଟେ ସୁଖ ମିଳୁନି, ସେତେବେଳେ ଇନ୍ଦ୍ରିୟ ଗୁଡିକ ଭଗବାନଙ୍କର ଶବ୍ଦ, ଭଗବାନଙ୍କର ସ୍ପର୍ଶ, ଭଗବାନଙ୍କର ରୂପ, ରସ, ଗନ୍ଧ ଏଗୁଡିକ ପ୍ରାପ୍ତ ହୁଅନ୍ତି, ସେଥିପାଇଁ ସେ ଆଉ ଛାଡିକି ରହିବା ପାଇଁ ଇଚ୍ଛା କରନ୍ତି, ସେ କଥା ସେ କହିଲେ, ଯୋଗଯୁକ୍ତ ବିଶୁଦ୍ଧ ଆତ୍ମା ଯୋଗେନ ଯୁକ୍ତ ଅତୈବ ବିଶୁଦ୍ଧ ଆତ୍ମା ଚିତ୍ତଜସ୍ୟ, ଯେହେତୁ ଯୋଗରେ ଯୁକ୍ତ ଅଛନ୍ତି, ସମ୍ବାଦକୁ ଅର୍ଥ କରୁଛନ୍ତି, ଯେହେତୁ ଯୋଗରେ ଯୁକ୍ତ ଅଛନ୍ତି ତେଣୁ ବିଶୁଦ୍ଧ ଚିତ୍ତ, ଲେଖିଲେ ବିଶୁଦ୍ଧାତ୍ମା ଆତ୍ମା ଚିତ୍ତଜସ୍ୟ, ଏଠି ଆତ୍ମା ଅର୍ଥ ଚିତ୍ତ, ଚିତ୍ତଟା ବିଶୁଦ୍ଧ ହବ ଯୋଗଯୁକ୍ତ ହେଇପାରିଲେ, ଯେତେ କୃଷ୍ଣଙ୍କର ପ୍ରଭୁପାଦ ଶ୍ରୀମାନଙ୍କ ଲେକ୍ଚର କହୁଥିଲେ ମନମନ ଭାବଟା ଷ୍ଟାର୍ଟ ହୁଏ ଡେଟି ୱର୍ଶିପରୁ, ଆଉ ଡେଟି ୱର୍ଶିପରେ ଯେତେ ମେଥଡ ଗୁଡିକ ରହିଲା, ରୋଷେଇ କରିବା, ପୂଜା କରିବା, ଆମର କଣ ଯେତେ ଭଗବାନଙ୍କର କାମ ସବୁବେଳେ ତୁ କଣ ଚିନ୍ତା ହଉଥିବ, ମତେ ବାସନ ମାଜିବାର ଅଛି, ମତେ ଏଇଟା କରିବାର ଅଛି, ମତେ ସବୁ ଭଗବାନ ଚିନ୍ତାଟା, ଆଉ ବହୁ ଜନ୍ମର ଗୋଟେ ବିସ୍ମରଣକୁ, ବହୁ ଜନ୍ମର ଗୋଟେ ବିସ୍ମୃତିକୁ ଆମେ ଫେରଉଛେ, ଯେ ମୁଁ ହଉଛି କୃଷ୍ଣଙ୍କର, 24 ଘଣ୍ଟା ମୋର କୃଷ୍ଣଙ୍କୁ ମନେ ରଖିବା ଦରକାର, ଆମ ସବୁ ଶାସ୍ତ୍ର ସାର କଣ, ସବୁ ଶାସ୍ତ୍ର ସାର ହଉଛନ୍ତି ସବୁ ବିଧି ନିଷେଧ ସମସ୍ତେ ଏଥିରେ କିଙ୍କର, କୃଷ୍ଣଙ୍କୁ ସର୍ବଦା ସ୍ମରଣ କର, ନ ବିସ୍ମରତୁ କଦାଚନ, କେବେ କୃଷ୍ଣଙ୍କୁ ବିସ୍ମରଣ ହୁଅ ନା, ଆମେ ଏତେ ଯୋଉ ପରିଶ୍ରମ କରୁଛେ, ଏତେ ଜଣ କହିବ ମୁଁ ଏତେ ଖଟୁଛି, ଏତେ ଏହା କରୁଛି ତାହା କରୁଛି, କେବଳ ଏତିକି ପାଇନି, ଇନ୍ଦ୍ରିୟ ମାନେ କେବେ ହେଲେ 24 ଘଣ୍ଟା କୃଷ୍ଣଙ୍କୁ ମନେ ରଖିବା ପାଇଁ ଚାହୁଁନାହାନ୍ତି, ସେ ବିଭିନ୍ନ ଆଡକୁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଆଡକୁ ଟାଣିକି ନେଇ ପଳଉଛନ୍ତି, ତାଙ୍କ ପାଇଁ ଏସବୁ ଏଇ ବ୍ୟବସ୍ଥା ସବୁ ଆଚାର୍ଯ୍ୟ ମାନେ ଭଗବାନ ନିଜ ବିଗ୍ରହ ରୂପରେ ପ୍ରକାଶ ହେଇଛନ୍ତି, ସେବା ଅନୁଷ୍ଠାନ ଗୁଡିକ ଚାଲିଛି, ସେଥିପାଇଁ ସେ କହୁଛନ୍ତି ଯୋଗରେ ଯୁକ୍ତ ଅତୈବ ବିଶୁଦ୍ଧ ଆତ୍ମା, ଯୋଗରେ ଯେହେତୁ ଯୁକ୍ତ ସେଥିପାଇଁ ବିଶୁଦ୍ଧ ଆତ୍ମା, ଆତ୍ମା ଅର୍ଥ ଚିତ୍ତ, ତା ଚିତ୍ତଟା ବିଶୁଦ୍ଧ ହୁଏ, ଯଶ୍ୟ ଯାହାର ଯାହାର ଚିତ୍ତ ବିଶୁଦ୍ଧ ହବ, ଅତୈବ ବିଜିତ ଆତ୍ମା, ଆତ୍ମା ଶରୀର ଜୈନମ, ଚିତ୍ତ ଶୁଦ୍ଧ ନ ହେଲେ ଶରୀରକୁ ଜୟ କରିପାରିବନି, ଶରୀର ଚେତନାଟା ଲାଗି ରହିଯିବ, ଚିତ୍ତ ଶୁଦ୍ଧ ନ ହେଲେ ତୁମେ ଶରୀର ଚେତନା ଏଠି ଯେ କହିଲେ ବିଜିତ ଆତ୍ମା, ବିଜିତ ଆତ୍ମା ଶରୀର ଜୈନ, କର୍ମ ଯୋଗରେ ରହିଲେ ଚିତ୍ତ ଶୁଦ୍ଧି ହବ, ଚିତ୍ତ ଶୁଦ୍ଧି ହେଲେ ଶରୀରକୁ ତୁମେ ଜୟ କରିବ, ଶରୀର ଜୟ ମାନେ କଣ କ୍ଷୁଦା ଓ ଭୋକ ଲାଗୁଛି ମାନେ ଅଟକେଇବାର ଅଛି, ଭୋକ ଲାଗୁଛି କ୍ଷୁଦାକୁ ତୃଷ୍ଣାଙ୍କୁ ସବୁଗୁଡାକ ସବୁଗୁଡାକ ତୁମେ ଅଟକେଇଲେ ଯୋଗ୍ୟ ହବ ନା, ଆଉ ସିଏ କଣ ତାଙ୍କ ବେଗ ଗୁଡା ରହିଛି, ଭୋକ ଲାଗିଲା ଭୋକ, ନିଦ୍ରା ଲାଗିଲା ନିଦ୍ରା, ସବୁ ସମସ୍ତଙ୍କର ବେଗ ରହିଛି, ସେତେବେଳେ କଣ ତୁମେ ଯେତେବେଳେ ଏଇ ବିଶୁଦ୍ଧ ଚିତା ହେଇଯିବ ସେତେବେଳେ ବିଜିତ ଆତ୍ମା ଶରୀରକୁ ଜୟ କରିବ, ଅତଏବ ବିଜିତାନି ଇନ୍ଦ୍ରିୟାଣି ଜୈନ, ତାପରେ କହିଲେ ଜିତେନ୍ଦ୍ରିୟ, ଏ ଶରୀରକୁ ଜୟ କରି ପାରିଲେ ତୁମେ ଇନ୍ଦ୍ରିୟକୁ ଜୟ କରିବ, ଶରୀର ଡିମାଣ୍ଡ ତୁମେ ଚିତ୍ତ ଶୁଦ୍ଧି ଉପରେ ନିର୍ଭର କରୁଛି, କଣ ଆମେ କଣ କରୁଛେ, ଆମେ ଚିତ୍ତ ଶୁଦ୍ଧି ଉପରେ ଇମ୍ପୋର୍ଟାନ୍ସ ଦଉନି। ଆମେ କହୁଛୁ ମୁଁ ଇନ୍ଦ୍ରିୟ ଗୁଡା କେମିତି ଶୁଦ୍ଧ, ଇଏ ପ୍ରୋସେସ ନୁହେଁ। ଯେତେ ତୁମେ ପଢୁଥା ଏ ବାପା ଗୀତା ପାଖରେ ମାଡ଼ ଖାଇକି ତୁମେ ପଳେଇବ, ଏ ଗୀତାରେ ହିଁ ମାଡ଼ ଖାଇକି ପଳେଇବ, ତୁମକୁ ମୁଁ ଏଇଟା କରିଦେବି ସେଇଟା କରିଦେବି ଏଇଟା କରିଦେଲେ ମୁଁ ଇନ୍ଦ୍ରିୟ ଶୁଦ୍ଧ ହେଇଯିବ ନା। ଇନ୍ଦ୍ରିୟ ଶୁଦ୍ଧର ଉପାୟ ଦେଖ କଣ କହୁଛି, ଯୁଗଯୁକ୍ତ ତୁମେ ଭଗବାନ ପାଇଁ ସେବା ନ କଲେ ଥିରୋଟିକାଲି ତୁମେ ଯେତେ ଗୁଡାକ କୁହ କଣ କରୁଛ କର କଣ କରୁଥା ଏଇଟା କିଛି କାମ ଦେବନି। ଏତେ କରିକରି ତ କୁଆଡେ କୁଆଡେ କଣ ହେଇଯାଉଛି ହିସାବ ପତ୍ର ନାହିଁ। ଏଠି ଲେଖିଲେ ଯୋଗଯୁକ୍ତ ହେଲେ, ଯୋଗଯୁକ୍ତ ମାନେ ଭଗବାନ ପାଇଁ କର୍ମ କଲେ ବିଶୁଦ୍ଧ ଚିତ୍ତ ହବ, ବିଶୁଦ୍ଧ ଚିତ୍ତ ହେଲେ ଶରୀରକୁ ତୁମେ ଜୟ କରିପାରିବ, ଶରୀରକୁ ଜୟ କଲେ ତୁମେ ଆତ୍ମା ଇନ୍ଦ୍ରିୟ ଗୁଡିକୁ। ଏଠି ଲେଖିଲେ ଜିତେନ୍ଦ୍ରିୟ ଅତଏବ ବିଜିତାନି ଇନ୍ଦ୍ରିୟ ଜିନ, ତାପରେ ଯାଇ ଇନ୍ଦ୍ରିୟକୁ ତୁମେ ଜୟ କରିପାରିବ। ତତ୍ତ୍ୱ ତାପରେ ସର୍ବେଷାଂ ଭୂତାନାଂ ଆତ୍ମଭୂତମ୍ ଆତ୍ମମ୍ ଯସ୍ୟ, ତାପରେ ଲେଖିଲେ ସର୍ବଭୂତାତ୍ମ ଭୂତାତ୍ମା, ତାପରେ ଯାଇକି ସର୍ବଭୂତକୁ ସବୁ ଜୀବ ଭିତରେ ଆତ୍ମା ରହିଛି, ମୋ ଆତ୍ମା ଯେଭଳି ମୋର ଯେମିତି ସୁଖ ଦୁଃଖ ହଉଛି ସବୁ ଜୀବର ସେମିତି ସୁଖ ଦୁଃଖ ହବ। ସେଠି ସେଟା ସେ ଷ୍ଟେଜ, ଏଇ ଯୋଉ ସାଧାରଣ ମାୟାବାଦୀ ମାନେ ବା ସମାଜବାଦୀ ଲୋକମାନେ ଯୋଉଟା କୁହନ୍ତି ନା, ସବୁ ଦୁଃଖରେ କଣ ସମସ୍ତଙ୍କ ପର ଦୁଃଖରେ ଦୁଃଖୀ ହବା, ସମସ୍ତଙ୍କୁ ସାହାଯ୍ୟ କରିବା, ଏଇଟା ସହଜ କଥା ଅଟେ। ଏଇଟା ମାନେ ସମ୍ମାନ ମିଳେ, ଗୋଟେ ପେପର ବାହାରିବ ତାଙ୍କ ନାଁଟା, ଲୋକ ତାକୁ କହିବେ ଇଏ ଗୋଟେ ଦାନୀ ଲୋକ ସୁଖ ଦୁଃଖ ସାହାଯ୍ୟ କରୁଛି। ନାଇଁ ଇଏ ପୁରା ଆତ୍ମା, ଇଏ ଆତ୍ମା ସ୍ଥିତିର କଥା ନା। ତେଣୁ କର୍ମ ଯୋଗ ସେ କହୁଛନ୍ତି ନା, ଅର୍ଜୁନ ଯୁକ୍ତି ରହିଲା କଣ ସେ କର୍ମବନ୍ଧନରେ ପଡିବ କି, କହିଲେ କର୍ମବନ୍ଧନରେ କେମିତି ପଡିବ, ଯେ କର୍ମଯୋଗ କଲା ତା ଚିତ୍ତ ଶୁଦ୍ଧି ହେଇଗଲା, ଚିତ୍ତ ଶୁଦ୍ଧି ହେଇଗଲା ପରେ କଣ ହେଇଗଲା, ସେ ଶରୀରକୁ ଜୟ କରିଦେଲା, ଶରୀର ଜୟ କରିଦେଲା ପରେ ଇନ୍ଦ୍ରିୟକୁ ଜୟ କରିଦେଲା, ଇନ୍ଦ୍ରିୟକୁ ଜୟ କରିଲା ପରେ ସବୁ ଜୀବଙ୍କ ଭିତରେ ତାଙ୍କ ଆତ୍ମ ଦର୍ଶନ କଲା। ଆଉ ତ ଅପରାଧ ହବନି ତାର, ତାର ଆଉ କାହା ପ୍ରତି ଅପରାଧ। ଏଠି ସେ କହିଲେ ଭୂତାନ ଆତ୍ମାନମ୍ ଯଶେଷ ଲୋକ ସଂଗ୍ରହାର୍ଥମ ସ୍ୱାଭାବିକମ୍ ବା କର୍ମମ୍ କୁର୍ବନ୍ନପି ନ ଲିପ୍ୟତେ ତେନ ବଧ୍ୟତେ, ସେ ଲୋକ ସଂଗ୍ରହ ପାଇଁ କର୍ମ କରେ, ଲୋକଙ୍କୁ ଶିଖିବା ପାଇଁ କର୍ମ କରେ, ସେ କର୍ମରେ ବନ୍ଧନରେ ପଡ଼େନା। ସେ କର୍ମ କରୁଥିଲେ ବି ସାଧାରଣ ଲୋକ ଯେମିତି କର୍ମ କଲେ ତା ପ୍ରତିକ୍ରିୟାଟା ଭୋଗିବାକୁ ପଡିବ, ତାକୁ ଭୋଗିବାକୁ ପଡିବ ନା, କାରଣ ତା ଚିତ୍ତର ସ୍ଥିତି ଅଛି। ଯେମିତି ଆମର ଉଦାହରଣ, ସାଧାରଣ ଉଦାହରଣ ଗୁରୁଦେବ ସବୁବେଳେ ଦିଅନ୍ତି, ଯେମିତି ଅର୍ଜୁନ, ଅର୍ଜୁନ ବହୁତ ବଧ କଲେ, କିନ୍ତୁ ଅର୍ଜୁନ ମହାଭାରତ ଦ୍ୱାରା ଯେତେ ବଧ କରୁଛନ୍ତି ତାଙ୍କ ପାଇଁ ତାଙ୍କୁ ପ୍ରାଶ୍ଚିତ କରିବା ପାଇଁ କୁଆଡେ ଯାଇନାହାନ୍ତି। ହନୁମାନ ବହୁତ ସୈନ୍ୟମାନଙ୍କୁ ମାରିଛନ୍ତି ରାବଣର, ତାଙ୍କ ପାଇଁ କଣ ପ୍ରାଶ୍ଚିତ କରିବା ପାଇଁ ତାଙ୍କୁ ପଡ଼ିନି। ସେମାନେ ବିଶୁଦ୍ଧ ଚିତ୍ତ କର୍ମଯୋଗୀ ଥିଲେ, ସେ ରାମ ପାଇଁ କରୁଥିଲେ, ଏ କୃଷ୍ଣଙ୍କ ପାଇଁ କରୁଥିଲେ। ତେଣୁ ଏଇ ଷ୍ଟେପ୍ସ ଦେଇଦେଲେ ଜଣେ କର୍ମବନ୍ଧନ କେମିତି ନ ପଡିବ, ତା ଷ୍ଟେଜ ଗୁଡାକ ସବୁ ଦେଇଦେଲେ। ତେଣୁ ପ୍ରଭୁପାଦ ଜୀ ମହାରାଜ ତାତ୍ପର୍ଯ୍ୟରେ ସେ କଥା ରଚନା କରିଛନ୍ତି ଯେ କୃଷ୍ଣ ଚେତନାର ପଥରେ ପଥିକ ହୋଇଛି ସେ ସମସ୍ତଙ୍କର ଅତି ପ୍ରିୟ ଅଟେ, ଏ ସମସ୍ତେ ତାର ପ୍ରିୟ ଅଟନ୍ତି, ଏବଂ ଏହା ହଉଛି କୃଷ୍ଣ ଚେତନାର ଫଳ। ଏ ପ୍ରକାର ଲୋକ କୌଣସି ଜୀବକୁ କୃଷ୍ଣଙ୍କ ଠାରୁ ଭିନ୍ନ ବୋଲି ଭାବିବ ନାହିଁ, ଯେପରି ବୃକ୍ଷର ଶାଖା ପ୍ରଶାଖା ଆଉ ପତ୍ର ଗୁଡିକ ବୃକ୍ଷ ଠାରୁ ଭିନ୍ନ ନୁହନ୍ତି, ଠିକ ସେହିପରି ଜୀବଗଣ କୃଷ୍ଣଙ୍କ ଠାରୁ ଭିନ୍ନ ନୁହନ୍ତି। ସେ ଏ କଥା ଭଲ ଭାବରେ ଜାଣେ ଯେ ଗଛ ମୂଳରେ ପାଣି ଦେଲେ ଗଛର ସମସ୍ତ ଶାଖା ପ୍ରଶାଖା ଓ ପତ୍ର ଜଳ ପାଇପାରିବେ, କିମ୍ବା ଉଦରକୁ ଖାଦ୍ୟ ଯୋଗାଇଲେ ସମଗ୍ର ଶରୀର ଶକ୍ତି ସଞ୍ଚାରିତ ହୋଇପାରିବ। ଯେ କୃଷ୍ଣ ଚେତନାରେ କାର୍ଯ୍ୟ କରେ ସେ ସମସ୍ତଙ୍କର ସେବକ, ତେଣୁ ସେ ସମସ୍ତଙ୍କର ଅତି ପ୍ରିୟ, ତେଣୁ ସମସ୍ତେ ତାର କର୍ମରେ ସନ୍ତୁଷ୍ଟ, ତେଣୁ ତାର ଚେତନା ଶୁଦ୍ଧ ବୋଲି ବୁଝିବାକୁ ପଡିବ। ତାର ଚେତନା ଶୁଦ୍ଧ ହୋଇଥିବାରୁ ତାର ମନ ସମ୍ପୂର୍ଣ୍ଣ ରୂପେ ସଂଯତ ହୋଇଥାଏ, ଯେଣୁ ତାର ମନ ସଂଯତ ତେଣୁ ତାର ଇନ୍ଦ୍ରିୟ ମଧ୍ୟ ସଂଯତ ହୋଇଥାଏ। ପ୍ରଭୁପାଦ ଏଇଟାକୁ ଏଠି ରଚନା କରିଲେ, ତାର ମନ ସର୍ବଦା କୃଷ୍ଣଙ୍କ ଠାରେ ସ୍ଥିର ହୋଇଥିବାରୁ ତାର କୃଷ୍ଣଙ୍କ ଠାରୁ ବିଚ୍ୟୁତ ହେବାର ସମ୍ଭାବନା ନଥାଏ, କିମ୍ବା ଏପରି ସମ୍ଭାବନା ମଧ୍ୟ ନଥାଏ ଯେ ତାର ଇନ୍ଦ୍ରିୟ ଗୁଡିକ କୃଷ୍ଣ ସେବା ବ୍ୟତୀତ ଅନ୍ୟ କୌଣସି ସେବାରେ ନିଯୁକ୍ତ ହେବ। କୃଷ୍ଣ କଥା ବ୍ୟତୀତ ଅନ୍ୟ କିଛି ଶୁଣିବାକୁ ସେ ଭଲ ପାଏ ନାହିଁ, ସେ ଏପରି ଖାଦ୍ୟ ଗ୍ରହଣ କରିବାକୁ ଇଚ୍ଛା କରେ ନାହିଁ ଯାହା କୃଷ୍ଣଙ୍କୁ ଅର୍ପିତ ହୋଇନଥାଏ, ଏବଂ ସେ ଏପରି ସ୍ଥାନକୁ ଯିବାକୁ ଇଚ୍ଛା କରେ ନାହିଁ ଯାହା କୃଷ୍ଣଙ୍କ ରେଳା କ୍ଷେତ୍ର ନୁହେଁ। ତେଣୁ ତାର ଇନ୍ଦ୍ରିୟ ଗୁଡିକ ସଂଯତ ହୋଇଥାନ୍ତି। ଯେ ଏଇ ପ୍ରଭୁପାଦ ରଚନା କରିଦେଲେ ନା, ଆମର ଇନ୍ଦ୍ରିୟ ଗୁଡିକୁ ଆମେ ସବୁବେଳେ କୃଷ୍ଣ ଚେତନାରେ ଲଗେଇବା ନା, ଆମେ ମୁଁ କଣ କରୁଛି, କେଉଁ କଣ ଖାଉଛି, କୁଆଡେ ଯାଉଛି, ମୋ କର୍ମ କଣ ରହୁଛି, ୟା ମାଧ୍ୟମରେ ମୋର ଭକ୍ତି ହବ କି ନା, କୃଷ୍ଣ ସ୍ମରଣ ହବ କି ନା, ସେଟାକୁ ଆମକୁ ଦେଖିବାକୁ ପଡିବ। ସେଇଟା ପ୍ରଭୁପଦ କହୁଛନ୍ତି ଏଠି ଯେ ସଂଯତ ଇନ୍ଦ୍ରିୟ ସେ କାହା ପ୍ରତି ଅସଦାଚରଣ କରେ ନାହିଁ ବା ଅପରାଧୀ ହୁଏ ନାହିଁ। ତେଣୁ କେହି ଏପରି ପ୍ରଶ୍ନ କରିପାରେ ଯୁଦ୍ଧ କ୍ଷେତ୍ରରେ ଅର୍ଜୁନ ଅନ୍ୟମାନଙ୍କ ପ୍ରତି ଅପରାଧ ଆଚରଣ କରୁଥିଲେ କାହିଁକି, ସେ କଣ କୃଷ୍ଣ ଚେତନ ନଥିଲେ, ଅର୍ଜୁନ କାହିଁକି ଏପରି କରୁଥିଲେ? ସେ କଥା ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି। କେବଳ ବାହାରକୁ ଦେଖିବା ପାଇଁ ଅର୍ଜୁନ ଅପରାଧ ଆଚରଣ କରୁଥିଲେ। ଏହା ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି ଯେ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ପରେ ମଧ୍ୟ ରହିବେ, ସେମାନଙ୍କର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ରହିବ, କାରଣ ଆତ୍ମାକୁ ବିନାଶ କରାଯାଇ ପାରିବ ନାହିଁ। ତେଣୁ ଆଧ୍ୟାତ୍ମିକ ଦିଗରୁ ବିଚାର କଲେ ଜଣାଯିବ ଯେ କୁରୁକ୍ଷେତ୍ର ଯୁଦ୍ଧ କ୍ଷେତ୍ରରେ କେହି ବିନଷ୍ଟ ହୋଇନଥିଲେ, କେବଳ କୃଷ୍ଣଙ୍କ ଆଦେଶରେ ସେମାନଙ୍କର ପୋଷାକ ପରିବର୍ତ୍ତନ କରାଯାଇଥିଲା। କୃଷ୍ଣ ସ୍ୱୟଂ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ରହି ଅର୍ଜୁନଙ୍କୁ ପୋଷାକ ପରିବର୍ତ୍ତନ କର୍ମ କରିବାକୁ ଆଦେଶ ଦେଇଥିଲେ। ତେଣୁ କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନ ଯୁଦ୍ଧ କରୁଥିଲା ବେଳେ ବାହାରକୁ ଦେଖିବା ପାଇଁ ଯୁଦ୍ଧ କରୁଥିଲେ, କିନ୍ତୁ ପ୍ରକୃତରେ ସେ ଯୁଦ୍ଧ କରୁନଥିଲେ। ସେ କେବଳ ପୂର୍ଣ୍ଣ କୃଷ୍ଣ ଚେତନା ରହି କୃଷ୍ଣଙ୍କର ଆଦେଶ ପାଳନ କରୁଥିଲେ। ଏ ପ୍ରକାର ବ୍ୟକ୍ତି କର୍ମର ପ୍ରତିକ୍ରିୟା ଭୋଗ କରେ ନାହିଁ। ତେଣୁ ଯୋଗଯୁକ୍ତ ବିଶୁଦ୍ଧାତ୍ମା ଯୋଗଯୁକ୍ତକୁ ପ୍ରବଦ ବ୍ୟାଖ୍ୟା କଲେ, ବାହାରକୁ ଦେଖାଯାଉଥିଲା ଅର୍ଜୁନ ଯୁଦ୍ଧ କରୁଛନ୍ତି, କିନ୍ତୁ ପ୍ରକୃତ ଦେଖାଯିବ ଭଗବତ ଆଗରୁ କହିଦେଇଛନ୍ତି ମୁଁ ଏମାନଙ୍କୁ ସବୁ ମାରିଦେଇଛି। ତେଣୁ ଯୁଦ୍ଧ ଯୋଉ କର୍ମଟା ସେଟା କେବଳ ଆଜ୍ଞା ପାଳନ କରୁଥିଲେ। ସେ ଯୋଗଯୁକ୍ତ ଅବସ୍ଥାରେ ସେ କୃଷ୍ଣଙ୍କୁ ସବୁବେଳେ ସ୍ମରଣ କରୁଥିଲେ। ତେଣୁ ଏଇ ଯେ ଯୋଗଯୁକ୍ତ ବ୍ୟକ୍ତିର କଣ କଣ ତାର ଲକ୍ଷଣ ଗୁଡିକ ଏଠି କହିଦେଲା, ପୂର୍ବ ଶ୍ଲୋକରେ କହିଦେଲେ ସବୁ। ଏଇ ସାତ ନମ୍ବରରେ କହିଲେ ସେ ବିଶୁଦ୍ଧାତ୍ମା ହେଇଯିବ, ଚିତ୍ତ ତାର ବିଶୁଦ୍ଧ ହେଇଯିବ, ଶରୀରକୁ ଜୟ କରିବ, ଇନ୍ଦ୍ରିୟକୁ ଜୟ କରିବ, ସବୁ ଜୀବଙ୍କ ହୃଦୟ ଭିତରେ ଆତ୍ମାକୁ ଦର୍ଶନ କରିବ, ସେ କେବେ କର୍ମବନ୍ଧନରେ ପଡ଼ିବନି। ତାକୁ ପୁଣି ବ୍ୟାଖ୍ୟା କରିବ, ଆଚ୍ଛା ସେଭଳି ବ୍ୟକ୍ତିର ଲକ୍ଷଣଟା କଣ, ଆମେ କେମିତି ଜାଣିବା ସେ ବ୍ୟକ୍ତି କେମିତିକା, ସେ ବ୍ୟକ୍ତିର ସ୍ୱଭାବଟା କଣ। ଦୁଇଟା ଶ୍ଲୋକରେ ଆଠ ନଅ ଶ୍ଲୋକରେ କହିବେ, ନୈବ କିଞ୍ଚିତ୍ କରୋମ୍ୟତି ଯୁକ୍ତ ମନ୍ୟତେ ତତ୍ତ୍ୱବିତ୍ ପଶ୍ୟନ୍ ଶୃଣନ୍ ସ୍ପୃଶନ୍ ଜିଂଗ୍ରନ୍ ଅସ୍ନନ୍ ଗଚ୍ଛନ୍ ସ୍ୱପନ୍ ଶ୍ୱସନ୍ ପ୍ରଲପନ୍ ବିସୃଜନ୍ ଗୃହନ୍ ଉନ୍ନିସନ୍ ନିମିଷନ୍ ଅପି ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେଷୁ ବର୍ତ୍ତନ୍ତେ ବର୍ତ୍ତନ୍ତ ଇତି ଧାରୟନ୍। ଯେ ଦିବ୍ୟ ଚେତନାରେ ଅଛି ସେ ଦେଖୁଥିଲେ, ଶୁଣୁଥିଲେ, ସ୍ପର୍ଶ କରୁଥିଲେ, ଆଗ୍ରହଣ କରୁଥିଲେ, ଭୋଜନ କରୁଥିଲେ, ଗମନାଗମନ କରୁଥିଲେ, ଶୟନ କରୁଥିଲେ ଏବଂ ଶ୍ୱାସ ପ୍ରଶ୍ୱାସ ନେଉଥିଲେ ସୁଦ୍ଧା ସେ ଏକଥା ଭଲ ରକମରେ ଜାଣେ ଯେ ସେ ପ୍ରକୃତରେ କିଛି କରୁନାହିଁ। ସେ ଏକଥା ଭଲ ରକମର ଜାଣେ ଯେ ସେ ଯେତେବେଳେ କଥା କହୁଛି, କିଛି ଗ୍ରହଣ କରୁଛି ବା କିଛି ତ୍ୟାଗ କରୁଛି ବା ଚକ୍ଷୁ ଖୋଲୁଛି ବା ବନ୍ଦ କରୁଛି, ସେତେବେଳେ ଜଡ଼ ଇନ୍ଦ୍ରିୟ ଗୁଡିକ ଇନ୍ଦ୍ରିୟ ଭୋଗ ବିଷୟବସ୍ତୁରେ ହିଁ କେବଳ ଲାଗିଛନ୍ତି, କିନ୍ତୁ ସେ ଏସବୁରୁ ଅଲଗା। ମାୟାବାଦୀ ମାନେ ଏଇ ଶ୍ଳୋକଟାକୁ ଧରନ୍ତି, ଆମେ କଣ କିଛି କରୁଛୁ? ଆମେ ତ କିଛି କରୁନୁ, ସବୁ ତ ସେ ଆମେ ତ ଆତ୍ମା, ଆମେ ଏଗୁଡା କିଛି କରୁନୁ। ସେ ଯୋଉ ମାୟାବାଦୀ ମାନେ ଏଇ ଶ୍ଳୋକଟାକୁ ଏଇଟାକୁ ବିକୃତ ଅର୍ଥ କରନ୍ତି। ଜଣେ ତେଳେ ସର୍ବଭୂତାତ୍ମା ଭୂତାତ୍ମା କର୍ମଯୋଗ ରୁ ଏଇ ସର୍ବଭୂତାତ୍ମା ସ୍ଟେଜକୁ ପଳେଇ ଆସେ, ସବୁଥିରେ ଆତ୍ମଦର୍ଶନ କରେ, ସେତେବେଳେ ତା ଶରୀର ଆଉ ଇନ୍ଦ୍ରିୟ ଆଉ ଆତ୍ମା ତାଙ୍କ ଭିତରେ କଣ ପାର୍ଥକ୍ୟ, ସେ କିଭଳି ଇନ୍ଦ୍ରିୟର ଅଧୀନ ନୁହେଁ ସେଟା ସେ ଜାଣିପାରେ। ସାଧାରଣ ଲୋକମାନେ ତ ସେ ଗୋଟେ ମୁଁ ବହି ପଢ଼ିଥିଲି, ଛୋଟିଆ ବହିଟେ ପଢ଼ିଥିଲି, ଯେତେବେଳେ ନିଜେ ନିଜେ କିଛି ଗୋଟେ କରିବେ କଣ ସଫଳ ପାଇବେ, ସେତେବେଳେ କହିବେ ମୁଁ କରିଛି, ଆଉ ଯେତେବେଳେ ଭୁଲ ହବ ନା ସେ ମୁଁ କଣ, ଆଉ ସେଟା ତ ଭଗବାନ ସବୁ କରୁଛନ୍ତି। ଓଡ଼ିଆରେ ଯେମିତି ଓଡ଼ିଆରେ ଯୋଉ ଆମର ଲୋକମାନେ କରି କରାଉ ଥାଏ, ମୁଇଁ ମୋ ବିନୁ ଅନ୍ୟ ଗତି ନାହିଁ, ଏଇଟା କହିଦେଇ ଖସିବା ବାଟଟା ତାଙ୍କର ସେ କିରେ ଏଇଟା କରୁନା ନା ଆଜ୍ଞା, ଏଇଟା ଖସିବା ବାଟଟା ଏଇଟା ତ ଏଇ ଶ୍ଳୋକଟାକୁ ଧରିଦେବେ ସେ। ଆଉ ଆମେ କଣ କିଛି କରୁଛୁ କି? ମୁଁ ତ କିଛି କରୁନୁ, ଆମେ ଆଜ୍ଞା କଣ କରୁଛୁ ଏମିତି କହିବି, ଆମେ ଆଜ୍ଞା କଣ କହୁ, ସବୁ ତ ସିଏ କରୁଛନ୍ତି। ଆଉ କଣ ସିଏ କରୁଛନ୍ତି ନା କାହାକୁ ପଇସା ଚୋରି କରି କାହାକୁ ତୁ ନେଇଆସ, ଯଦି ଭଗବାନ ସବୁ କହୁଛନ୍ତି, ଭଗବାନ କହିବେ ନା ତୁ ମତେ ମାନସ ଖାଅ ବୋଲି, ସେ ଆମକୁ ବୋକା ବନଉଛନ୍ତି। ଯିଏ କହିବେ ଭଗବାନ ସବୁ କରୁଛନ୍ତି, ତାହେଲେ ଭଗବାନଙ୍କର ଯୋଉ ମାଛ ଭିତରେ କଣ କୃଷ୍ଣ ନାହାନ୍ତି? ଭଗବାନ କହିବେ ତୁ ମାଛଟାକୁ ଖା, ଯଦି ଭଗବାନ ସବୁ କରୁଛନ୍ତି ତତେ ଏଇ ବୁଦ୍ଧି ଦେବୁ ନା, ତତେ ଏଇ ବୁଦ୍ଧି ଦେଲେ ଯେ ତୁ ତୋ ପୁଅଟାକୁ ପାଳନ କର, ଛେଳିଟାକୁ କାଟିଦେ, ଭଗବାନ ସବୁ କରୁଛନ୍ତି, ତୁମର ଜ୍ଞାନ କେମିତି ହେଲା? ଏସବୁ ଖସିବା ବାଟ। ଏଇ ଶ୍ଳୋକଟାକୁ, ଏଇ ଦୁଇଟା ଶ୍ଳୋକକୁ ଇଏ ହଉଛନ୍ତି ବ୍ରହ୍ମାନୁଭବୀ ଜୀବର ଗତିଟା। କର୍ମ ଯୋଗୁରୁ ସେ ବ୍ରହ୍ମାନୁଭବ ଯିଏ କରେ ସେ ସବୁବେଳେ ନିଜକୁ ପୃଥକ ମନେ କରେ। ଏଇ ଇନ୍ଦ୍ରିୟ ମାନେ କର୍ମ କରୁଛନ୍ତି, ମୁଁ ଏଥିରେ କିଛି ଲିପ୍ତ ନାହିଁ, ସେ ନିଜକୁ ପୃଥକ ମନେ କରେ। ସେ ମିଥ୍ୟା ବ୍ରହ୍ମ ଜ୍ଞାନୀଟା ଥିଲା, ସେଗୁଡ଼ା କୋଉ ବହିରେ ପଢୁଥିଲି, ଗୋଟେ ସେ ଆଗରୁ ସବୁ ପଢୁଥିଲି। ମିଥ୍ୟା ବ୍ରହ୍ମ ଜ୍ଞାନୀଟା ଗୋଟେ ଆଶ୍ରମ ବନେଇଥିଲା, ଆଶ୍ରମ ବନେଇଛି, ଆଶ୍ରମ ବନେଇକି ସବୁ ବାଡ଼ି ବଗିଚା ଭଲ ମନ୍ଦ ସବୁ ପୁରା ଭର୍ତ୍ତି କରିକି ରଖିଛି, ସବୁ ଫୁଲ ଫଳ ସବୁ ବଢିଆ ସୁନ୍ଦର ଭାବରେ ସବୁ ବନେଇକି ରଖିଛି। ମାନେ ଏପରୁ ଗୋଟେ ଗାଈ ପଶିଗଲା, ଖରା ଖରା ଦିନ ହେଇଛି, ଗୋମାତା ତାଙ୍କର ଘାସ ଫାସ ପାଇନାହାନ୍ତି, ପଶିଯାଇଛି ନା ଆଶ୍ରମ ଭିତରେ, ତାର ଘାସ ଫାସ ହେଇଛି ସବୁ ହେଇଛି, ଫୁଲ ଫୁଲ ଗଛ ଲାଗିଛି, ସବୁ ଭଲ ରକମର ଡିଜାଇନ କରିଥିଲା, ଖାଇଲେ ଗୋମାତା ତାଙ୍କର ତାଙ୍କର କଣ ଜ୍ଞାନ, ତା ପଶି ଖାଇଲେ ଛାଡ଼ ତାର ତାର ଧଲା ବାଡ଼େଇଦେଲା ଖରା ଦିନ। ଏଇଟା ବ୍ରହ୍ମଜ୍ଞାନୀ ତାର କଣ ତାର ଗଛ ବଡ଼ ଗୋମାତା ଇଏ ହେଲେ ପିଟିଲା, ଏମିତି ପିଟିଲା ଯେ ସେ ଗୋମାତା ତାଙ୍କର ଅପ୍ରକଟ ହେଇଗଲେ। ସେଟା ତାର ସେ ଗୋଟେ ପଢିଥିଲି, ମୁଁ ତ ଦେଖିଥିଲି ମନରେ, ସେଟା ବ୍ରହ୍ମହତ୍ୟା ଗୁଡେଇଲା, ବ୍ରହ୍ମହତ୍ୟା ଯେତେବେଳେ ଗୁଡେଇଲା ସେ ତାକୁ ପଚାରିଲେ କହିଲା ମୁଁ କଣ ମାରିଛି, ବ୍ରହ୍ମହତ୍ୟା କହିଲା ମୁଁ କଣ ମାରିଛି, ହାତ ମାରିଛି ନା ଇନ୍ଦ୍ରକୁ ପଚାରିବ ଯାଉ ନା, ହସ୍ତରେ କିଏ ରହୁଛନ୍ତି, ଇନ୍ଦ୍ର ରହୁଛନ୍ତି, ଇନ୍ଦ୍ର ସ୍ୱଦେବତା ମାନେ ଆମ ଇନ୍ଦ୍ରିୟ ଗୁଡାକ ନାହାନ୍ତି, ଆଉ ହସ୍ତର ତ ଇନ୍ଦ୍ର ଇନ୍ଦ୍ର ମାରିଥିବା, ଇନ୍ଦ୍ର ଯେତେବେଳେ ପାଖକୁ ଗଲେ ଇନ୍ଦ୍ର କହିଲେ ମୁଁ କଣ ମାରି, ମୁଁ କଣ କରିଛି ନା, ସେ ବ୍ରହ୍ମଜ୍ଞାନୀ କହିଲା ତୁମେ ସେ ହାତର ମାରିଛି ଆଉ ହାତ ହାତ କେମିତି ମାରିବ, ଚକ୍ଷୁ ଦେଖିଛି ବୋଲି ହାତ ମାରିଛି ନା ନାହିଁ, ଚକ୍ଷୁରେ କିଏ ଅଛନ୍ତି, ସୂର୍ଯ୍ୟ ସୂର୍ଯ୍ୟଙ୍କ ଦେଇ ଯାଉନା, ସୂର୍ଯ୍ୟଙ୍କ ଦେଇ ଗଲେ ସୂର୍ଯ୍ୟ କହିଲେ ମୁଁ ମୁଁ କଣ କରିବି ନା, ସେ ତ ସେ ବ୍ରହ୍ମଜ୍ଞାନୀ ଭିତରେ ତୁମେ ଅଛ, ସେ ଚକ୍ଷୁରେ ଏମିତି ଅଛି, ସେ ବ୍ରହ୍ମହତ୍ୟା ତାର ଦୌଡୁଛି, ସେ ମାରିବ ବୋଲି ଯୋଉ ଆଇଲା ବୁଦ୍ଧି, ବୁଦ୍ଧିରୁ ଆଗେ ଆଇଲା କି ନାହିଁ, ବୁଦ୍ଧି ଆଇଲା ବୋଲି ଚକ୍ଷୁ ଦେଖିଲେ ହାତ କାମ କଲା, ବୁଦ୍ଧି ବୁଦ୍ଧିରେ କିଏ ନା ବ୍ରହ୍ମା, ବ୍ରହ୍ମା କତିକି ଯାଉ, ବ୍ରହ୍ମା କତିକି ଗଲେ ବ୍ରହ୍ମା କହିଲା ଆରେ ମୁଁ ତ କହିବି ସେଟା, ଏଇଟା କଣ ଆମେ କାଇଁ କହିବୁ ଗାଈଟାକୁ ମାରେ ବୋଲି, ଗୋମା ତ ଆମେ କାଇଁ କହିବୁ ଏ ଜିନିଷ କରିବା ନାହିଁ, ତ ଭଲ ହେଲା ସେଟା କରୁନ କେମିତି, ସେ ଦେଖ ସେ ମାରିକି ସେ ତ ମନା କରୁଛି। ବ୍ରହ୍ମା କହିଲା ମୁଁ ଯାଇ ବଡ ଗୁଡ଼ୁଆ କାମ ଯାଇ କହିଲା ଭଗବାନଙ୍କ ଶରଣ କଲେ, ପ୍ରଭୁ ଏଇ ତ ମହା ଚାଲା ବାବାଜୀ ୟା ଭଗବାନଙ୍କ ଶରଣ, ଭଗବାନ ତାର ଗୋଟେ ଛୋଟ ଆସିଲେ ଛୋଟ ବାବାଜୀ ଭଳିଆ ମାନେ ଭଲ ଲୋକ ହେଇକି ସାଧାରଣ ଭଦ୍ର ଲୋକ ହେଇ ପଶିଲା ଆଶ୍ରମ ଭିତରେ, ଆଉ ତ ବ୍ରହ୍ମହତ୍ୟା କହିଥିଲେ ତୁ ପଛରେ ବସ୍ତା, ତୁମ ପଛରା ତୁ ଶୁଣିବୁ କିଛି କହିବୁ, କେତେ ଚାଲାକି ଦେଖିବା, ଆଉ ଭଗବାନ କୃଷ୍ଣ ସବୁ ଜାଣିଛନ୍ତି, ଭଗବାନ ପଶିଲେ ପଶିକି ଆଗେ ପ୍ରଶଂସା କଲେ, ଏ କେତେ ସୁନ୍ଦର ଆଶ୍ରମଟା, କାହାର କାହାର ଏଇ ଆଶ୍ରମର ମାଲିକ କିଏ, ଆଜ୍ଞା ମୁଁ, ଆଜ୍ଞା ମୁଁ, ଆଜ୍ଞା କିଏ ଘର ଏ ସୁନ୍ଦର କୁଟିଆଟା ବଢିଆର କଣ, କୁଟିଆଟା କିଏ ବନେଇଛି, ଆଜ୍ଞା ମୁଁ ବନେଇଛି, ଆଉ ଇଏ ଗଛ କିଏ ଲଗେଇଛି, କିଏ ଧରଣା କରିଛି, ଇଏ କରିଛି କିଏ କରିଛି, ଆଜ୍ଞା ମୁଁ ସବୁ କରିଛି ଆଉ, ଆସୁ ସବୁ କରୁଛି, ଆଚ୍ଛା ଗାଈଟା କିଏ ମାରିଛି, ଗାଈଟା ମରିଗଲା ଆଶ୍ରମ ତାକୁ ମାରିଛି କିଏ, ଆଉ କହିପାରିବିନି ମୁଁ ମାରିନି ବୋଲି, ଆଶ୍ରମ ତାର ମାଲିକ ସିଏ ଗଛ ଲଗେଇଛି ଦିଏ, ଆଉ ଭଗବାନଙ୍କ ଆଗରକୁ ଶିଖେଇବ କୁଆଡେ ଯିବ, ଭଗବାନ କହିଲେ ଏଇ ଦେଖ ସବୁ କରିଛି, ତୁ ସବୁ କରିକି କହିଥିଲୁ ଇନ୍ଦ୍ର ଆମ ହାତ ହାତରେ ଇନ୍ଦ୍ର ଯଦି ଇନ୍ଦ୍ରକୁ ପଚାରେ ତୁ ଏତେ ଚାଲାଖିଆ, ବ୍ରହ୍ମହତ୍ୟା କହିଲେ ଏଇ ପସ୍ତା ଭିତରେ ଇ ସବୁ କରିଛି, ଏଇସବୁ ଏଇ ଯୋଉ ମିଥ୍ୟା ବ୍ରହ୍ମ ଏଇ ଯୋଉଟା କଣ କୁହନ୍ତି ମାୟାବାଦୀ ମାନେ ଏଇ ଶ୍ଳୋକ ଦିଟାକୁ ଧରନ୍ତି, ଗୀତା ଗୀତାକୁ ବଢିଆ ସୁବିଧା ନା, ଗୀତାକୁ ଏମିତି ଅର୍ଥରେ ଲଗେଇଦେବେ ତ ବାଟ ପାଇବେନି, ଏ କଣ ଯେ ଖାଇବେ ମତେ ଖାଇବେ ଆମେ କଣ ଖାଉଛୁ କିଛି ନାହିଁ, ସିଏ ଆମେ ତ ସବୁ ଆମେ ପାର ଆର ପାର ଆମେ ସବୁ ଆମେ ଏକ ରସ ରହୁଛୁ, ସେଇଟା ଖାଇଛନ୍ତି ସେ ସବୁ ଇନ୍ଦ୍ର ଗୁଡା ଖାଉଛନ୍ତି ଏଥିରେ କିଛି ନାହିଁ, ସେଟା ଆମେ ତ କିଛି କରୁନା, ଭଗବାନ ବା ଏ ଶ୍ଳୋକଟାକୁ ଲଗେଇଲେ ବର୍ଗ ସଂଗୀତରେ ଏଇ ଶ୍ଳୋକଟା ଲାଗିବ ନା, ଆଉ ଯୋଉ ସବୁ କିଛି କରିକି କରନ୍ତି ନା, ଏଇ କିଞ୍ଚିତ ବି ନ କରନ୍ତି ସେ କହିଲେ, ଦୁର୍ବାସା ଯୋଉ ଦୁର୍ବାସା ନିରାହାରି ଭଗବାନ ବ୍ରହ୍ମଚାରୀ ତାକୁ ସମାଧାନ, ଜଣେ ଯୁକ୍ତିତର୍କ ଜଣେ ଫିଲୋସଫିକାଲି ସମାଧାନ କରିବ, ତମେ ସମାଧାନ କର ତାକୁ ସମାଧାନଟା ଏଇ ଶ୍ଳୋକ ଦ୍ୱାରା କରିବା, ଆଉ କୋଉଥିରେ କରିବା ବାଟ, ଦୁର୍ବାସା ଏତେ ଖାଇଲା ପରେ କେତେ ଗୋପୀ ଗଲେ ସମସ୍ତଙ୍କ ପିଠାପଣା ଖାଇଗଲେ ମୁଁ କିଛି ଉପବାସ କରିଛି, ତ କୋଉ ଶ୍ଳୋକ ଲଗେଇବେ, ଏଇ ଦିଟା ଏଇ 8-9 ଶ୍ଳୋକ ଲାଗିବ ଫିଲୋସଫିକାଲି, ଏଟା କଣ ଷ୍ଟୋରି ନା କଣ, ସେଟା ଗର୍ଗ ସଂଗୀତ ଜିନିଷଟା ତାକୁ ଗୋଟେ ଆଜିକାର ଲୋକ ବୁଝିବ ସେଟା, ଆରେ ସିଏ ଏଭଳି ବ୍ରହ୍ମାନୁଭବୀ ଥିଲେ ସେ କହୁଥିଲେ ଠିକ ଅଛି, ଏଟା ମୁଁ କଣ ଭୋଜନ କରୁଛି, ଏଟା ଜଡ଼ ଦ୍ରବ୍ୟ ଗୁଡାକ, ଏଟା ଶରୀର ଜଡ଼, ଏ ଜଡ଼ ଗୁଡାକ ଜଡ଼ ଯାଉଛି, ଆଉ କଣ ଅସୁବିଧା, ମୁଁ ତ ଆତ୍ମା, ଏଟା ବ୍ରହ୍ମାନୁଭବୀର ସ୍ଥିତିଟା। ସାଧାରଣ ଲୋକଟା ଯୋଉ ଗୀତା ଭାଗବତ ସବୁ ପଢୁଛନ୍ତି ତାକୁ ଏଇଟା ସବୁ ସୁବିଧା, ଠକିବା ପାଇଁ ଲୋକ ଗୁଡାକୁ ସବୁ ଠକିବା ପାଇଁ ଅସୁବିଧା। ସେ ଗଞ୍ଜେ ଖାଇବେ, ଗଞ୍ଜେରେ କଣ ଅଛି? କିଛି ନାହିଁ, ଏଟା ଧୂଆଁଟା ଆଉ ବ୍ରହ୍ମଜ୍ଞାନ। ସେଟା ଖାଇଲେ କଣ? ବ୍ରହ୍ମଧ୍ୱନି ତା ନାଁ ଦେଇଛନ୍ତି, କିନ୍ତୁ କଣ ବ୍ରହ୍ମଧ୍ୱନି ଦେବେ? ସେ ବ୍ରହ୍ମଧ୍ୱନିରୁ ପୁଣି ଆଣିକି ପିଇବେ ଗଞ୍ଜେଇ, ସେ ବ୍ରହ୍ମଧ୍ୱନି ଜାଣିଛନ୍ତି। ଏଟା ବ୍ରହ୍ମଧ୍ୱନି କହୁଛୁ ତାକୁ, ସେଠି ସେ ଧ୍ୱନି ଯଦି ବ୍ରହ୍ମ ରହିଛି, ସେ ବ୍ରହ୍ମ ଭିତରୁ ଆଣି ପୁଣି ତାକୁ ଖାଉଛ କେମିତି ସେ ଗଞ୍ଜେଇଟା? ଏଇଟା ସବୁ ଏଇ ଯୋଉ ନୈବ କିଞ୍ଚିତ କରୁଥିବେ, ଇଏ ପ୍ରକୃତରେ କର୍ମଯୋଗରୁ ଭଗବାନ ଶୋକଟା ପୂର୍ବ ଶ୍ଳୋକକୁ ଧରିବ। କର୍ମଯୋଗରୁ କେମିତି ବିଶୁଦ୍ଧାତ୍ମା ଶରୀରକୁ ପାର ହେବେ, ଇନ୍ଦ୍ରକୁ ଜୟ କରିବେ, ସର୍ବଜୀବକୁ ଦର୍ଶନ କରିବେ, ତାପରେ ଯୋଉ ଷ୍ଟେଜଟା ଆସିଯିବ ସେ ତା'ହେଲେ ଆଉ କିଛି କରିବନି। ସେ କହେ ସବୁ ଭଗବାନ ହିଁ ମତେ କରୁଛନ୍ତି, ମୁଁ କିଛି କରୁନି। ଆମର କଣ? ଆମର ଏଇଟା ପରମହଂସ ଷ୍ଟେଜଟା, ସେ ଆଉ କିଛି କରନ୍ତିନି। ସେ ପୁରା କୃଷ୍ଣଙ୍କ ଉପରେ ଶରଣାଗତ ହେଇକି ରହିଥାନ୍ତି, ସବୁବେଳେ କୃଷ୍ଣ କୃଷ୍ଣ ତାଙ୍କୁ ଯୁଆଡକୁ ନେବେ କର୍ମ କରିବେ। ସେଟାକୁ କାଲିକି ସେ ବ୍ୟାଖ୍ୟା ଗୁଡାକ ସବୁ ଆସିବ, ପ୍ରଭୁପାଦ କହିଛନ୍ତି ଶୁଣିବା। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ, ହରି ହରି ବୋଲ ହରେ।